ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्णा उपस्थ भक्त सदन बंद भक्ति बंद विशेष भाव आरिकमा ग्रामवासी बृंद आज आम श्रीमान गोविंद आचार्य महाशयर तरफ यही सत्संग व्यवस्था कर भगवान नाम अष्टप्रहरी नाम यज्ञ अधिवास आरंभ हो तेणु से उपलक्षे आम किसी भगवान विषय कथा कि कहवा तेणु भगवान कथा आम आज जो जाऊ सन्ध्या बेले टिके बुलुथुलु आम जन ग्रामवासी कहते भागवत कथा कहे भागवत कथा कहे तेणु आम संक्षेप कह प्रकृत भागवत कौन तेणु आमर ये वैदिक बहुत विशेष भाव में बहुत ब्राह्मण घर अच्छा ब्राह्मण मैंने अच्छा ଏମାନେ ମନୁଷ୍ୟମାନଙ୍କ ଭିତରେ ମନୁଷ୍ୟ ଯେଉଁ ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛି ବ୍ରାହ୍ମଣ ଯେଉଁ ବର୍ଣ୍ଣ ରହିଛନ୍ତି ବହୁତ ଉଚ୍ଚ ଶ୍ରେଣୀର ସେମାନେ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଚାତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣ କର୍ମ ବିଭାଗ ସ୍ୱ ଏଇ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ଯେଉଁ ରହିଛି ଭଗବାନଙ୍କ ଦ୍ୱାରା ଏଇ ବର୍ଣ୍ଣ ନିର୍ଦ୍ଧାରିତ ହୋଇଛି ଭଗବାନ ସୃଷ୍ଟି କରିଛନ୍ତି କୌଣସି ମନୁଷ୍ୟ ସୃଷ୍ଟି କରିନାହାନ୍ତି ଏ ଚତୁର୍ବର୍ଣ୍ଣ ବ୍ରାହ୍ମଣ କ୍ଷେତ୍ର ବୈଶ୍ୟ ଶୂଦ୍ର ତେଣୁ ଯେଉଁମାନେ ବ୍ରାହ୍ମଣ ଅଛନ୍ତି ସେମାନେ ବହୁତ ଉନ୍ନତ ସ୍ତରର କାହିଁକି ନା ସେମାନେ ଏଇ ଯେଉଁ ଭୌତିକ ଜଗତର ତିନୋଟି ଗୁଣ ରହିଛି ସତ୍ଵ ରଜ ଏବଂ ତମ ଏହି ତିନି ଗୁଣ ଭିତରେ ଶ୍ରେଷ୍ଠ ଗୁଣ ହେଉଛି ସତ୍ଵଗୁଣ ଏ ସତ୍ଵଗୁଣର ଯାହାର ପ୍ରାଧାନ୍ୟ ରହିଛନ୍ତି ସେମାନେ ହେଉଛନ୍ତି ବ୍ରାହ୍ମଣ ତେଣୁ ବ୍ରାହ୍ମଣ କହିଲେ ସେମାନେ ଅନ୍ତତଃ ପକ୍ଷେ ବ୍ରହ୍ମକୁ ଜାଣନ୍ତି ବ୍ରହ୍ମ ଅଦ୍ୱୈତତ୍ଵ ଯେଉଁ ଭୌତିକ ଜଗତରେ ଯାହା ସବୁ କଥା ରହିଛି ଏସବୁ ଦ୍ୱୈତ କଥା ଦ୍ୱୈତ ଜ୍ଞାନ ଏ ଦ୍ୱୈତ ଜ୍ଞାନର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ତାକୁ ଅଦ୍ୱୈତ ଜ୍ଞାନ ବୋଲି କୁହାଯାଏ ଏଠି ସବୁ ଜ୍ଞାନକୁ ଦ୍ୱୈତ ବୋଲି କୁହାଯାଏ କାହିଁକି ଏଟା ସବୁ ବିପରୀତ କଥା ରହିଛି ଏଠି ହସ ରହିଛି ମାନେ ଏଠି କାନ୍ଦ ରହିଛି ଏଠି ମାନ ରହିଛି ମାନେ ଏଠି ଅପମାନ ରହିଛି ତେଣୁ ଏ ଦ୍ୱୈତମୟ ଜଗତ ଆର ଉର୍ଦ୍ଧ୍ୱରେ ଗୋଟେ ଜଗତ ରହିଛି ଯାହାକୁ ଅଦ୍ୱୈତ ଜଗତ ବୋଲି କୁହାଯାଏ ସେଥିରେ ଏ ଦ୍ୱୈତ ବୁଦ୍ଧି ନଥାଏ ସେଥିରେ ଦ୍ୱୈତ ବସ୍ତୁ ନଥାଏ ତାକୁ କୁହାଯାଏ ଅଦ୍ୱୈତତ୍ଵ ତେଣୁ ସେ ଅଦ୍ୱୈତତ୍ଵ ହେଉଛନ୍ତି ଭଗବାନ ସେ ଭଗବାନଙ୍କ ବିଷୟରେ ଯେଉଁମାନେ ତତ୍ଵ ଜାଣନ୍ତି ତତ୍ଵବିତ୍ ଯେଉଁମାନେ ତତ୍ଵ ଜାଣିବା ଲୋକ ବହୁତ ଉଚିତ କମ୍ ରହିଛନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ମନୁଷ୍ୟାଣାଂ ସଶ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତଦାମପି ସିଦ୍ଧାନାମ କଶ୍ଚିତ୍ ମାମ ବ୍ୟତି ତତ୍ତ୍ୱତଃ ହଜାର ହଜାର ମନୁଷ୍ୟମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଭଗବାନ ଯେତେବେଳେ ଅର୍ଜୁନଙ୍କୁ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି ସେତେବେଳେ ଭଗବାନ ବହୁତ ମନ ଦୁଃଖରେ କଥା କହୁଛନ୍ତି କାରଣ ଭଗବାନ ଯେତେବେଳେ ଏ ସୃଷ୍ଟିକୁ ତିଆରି କରୁଛନ୍ତି 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଛନ୍ତି ତାହା ଭିତରେ ମନୁଷ୍ୟମାନଙ୍କୁ ଯେତେବେଳେ ସୃଷ୍ଟି କଲେ ଭଗବାନ ସେଥିରେ ଭଗବାନ ବହୁତ ପ୍ରୀତ ହୋଇଗଲେ କାହିଁକି ନା ମନୁଷ୍ୟମାନଙ୍କ ମଧ୍ୟରେ ମନୁଷ୍ୟମାନଙ୍କ ପାଖରେ ଗୋଟେ ଉନ୍ନତ ଚେତନା ସେମାନେ ଭଗବାନ ଦେଇଛନ୍ତି ଉନ୍ନତ ଚେତନା ଏହି ଚେତନାରେ ସେମାନେ ତତ୍ତ୍ୱ ଜିଜ୍ଞାସା କରିପାରିବେ ଅନ୍ୟ ଯେଉଁ ଜୀବମାନେ ଅଛନ୍ତି 80 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ସେମାନେ ଏହିସବୁ ତତ୍ତ୍ୱ ଜିଜ୍ଞାସା କରିପାରିବେ ନାହିଁ ତେଣୁ ସବୁ ମନୁଷ୍ୟ ସେ ବ୍ରାହ୍ମଣ ହୁଅନ୍ତୁ କ୍ଷତ୍ରିୟ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ଶୂଦ୍ର ହୁଅନ୍ତୁ ତାଙ୍କ ସ୍ତର ଅନୁସାରେ ସେମାନେ ଏହି ତତ୍ତ୍ୱ ଜିଜ୍ଞାସା କରିବା କଥା କିନ୍ତୁ ସେମାନେ ଅଧିକାଂଶ ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ଏଇସବୁ ଜିଜ୍ଞାସ କରୁଛନ୍ତି। ସେଥିପାଇଁ ଭଗବାନ ଏକ ଶ୍ଳୋକଟି କହିଲେ ସପ୍ତମ ଅଧ୍ୟାୟରେ। ତେଣୁ ଏହିଭଳି ଭାବରେ ଜିଜ୍ଞାସା କରୁଥିବା ବ୍ୟକ୍ତିମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଏ ତତ୍ତ୍ୱକୁ ଜାଣିପାରନ୍ତି। ତେଣୁ ଏଇ ତତ୍ତ୍ୱବିତ୍ ଯେଉଁମାନେ ଅଛନ୍ତି ସେମାନେ ଭାଗବତମରେ କୁହାଯାଇଛି, ଭାଗବତମରେ କୁହାଯାଇଛି ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ, ଯିଏ ଯେଉଁ ତତ୍ତ୍ୱବିତ୍ ରହିଛନ୍ତି ଏ ତତ୍ତ୍ୱବିତ୍ ଭଗବାନ ଅଦ୍ୱୟ ଜ୍ଞାନକୁ ତିନି ଭାଗରେ ଜାଣନ୍ତି, ତିନିଟି ଭାବରେ ଅଦ୍ୱୟ ତତ୍ତ୍ୱକୁ ଅନୁଭୂତି କରନ୍ତି। ସେ ବଦନ୍ତି ତତ୍ତ୍ୱବିତ୍ ସତ୍ୟମ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି। ତତ୍ତ୍ୱବିତ୍ ମାନେ ଏ ଅଦ୍ୱୟ ଜ୍ଞାନକୁ ଏ ତିନି ଭାବରେ ଅନୁଭବ କରନ୍ତି। ସେମାନେ ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ତେଣୁ ଆମର ଏ କଥା କହିବାର ଉଦ୍ଦେଶ୍ୟ ଥିଲା, ଯେଉଁମାନେ ବ୍ରାହ୍ମଣମାନେ ଅଛନ୍ତି ବହୁତ ଉନ୍ନତ ସ୍ତରର ବ୍ରାହ୍ମଣ କହିଲେ ସେମାନେ ଅନ୍ତତଃ ପକ୍ଷେ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ବ୍ରହ୍ମ ଜ୍ଞାନ। ତେଣୁ ସେମାନେ ବ୍ରାହ୍ମଣ। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ମଧେଶୀ ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦ ମହାରାଜ କହନ୍ତି, ଯିଏ ଯେଉଁ କୂଳରେ ଜନ୍ମ ହୁଅନ୍ତୁ ନା କାହିଁକି, ଜନ୍ମନା ଯାଏତେ ଶୂଦ୍ର, ଜଣେ ଯେତେବେଳେ ଜନ୍ମ ହେଉଛନ୍ତି ସେ ତାଙ୍କର ତମ ଗୁଣର ପ୍ରାଧାନ୍ୟ ରହିଛି, ତେଣୁ ତାକୁ ଶୂଦ୍ର ବୋଲି କୁହାଯାଏ। ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ସେ ଶୂଦ୍ର। ତେଣୁ ଯେତେବେଳେ ସଂସ୍କାରାତ୍ ଭାବେ ଦ୍ୱିଜ, ଯେତେବେଳେ ସଂସ୍କାର କରାଯାଏ ବ୍ରାହ୍ମଣ କ୍ଷେତ୍ରରେ ବୈଶ୍ୟ ଏ ତିନି କୂଳରେ ସଂସ୍କାର ଉପନୟନ ବ୍ୟବସ୍ଥା ରହିଛି। ଏ ସଂସ୍କାର ହେଲେ ଗୁରୁ ଗ୍ରହଣ କଲେ ସେମାନେ ସେମାନଙ୍କୁ ଦ୍ୱିଜ ବୋଲି କୁହାଯାଏ। ଦ୍ୱିଜ କହିଲେ ତାଙ୍କର ଦ୍ୱିତୀୟ ଜନ୍ମ ହେଲା। ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାହିଁକି ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ଆସେ, ତାପରେ ସେ ଅଣ୍ଡାରୁ ସେ ଛୁଆ ବାହାରେ, ତେଣୁ ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ। ତେଣୁ ଯେଉଁମାନେ ଏ ଉପନୟନ ଗ୍ରହଣ କରନ୍ତି ବା ସଂସ୍କାର ଗ୍ରହଣ କରନ୍ତି ସେମାନଙ୍କୁ ଦ୍ୱିଜ କୁହାଯାଏ। ଦ୍ୱିଜ ଯେଉଁମାନେ ହେବେ ସେମାନେ ବେଦ ପାଠ କରିବା ପାଇଁ ଯୋଗ୍ୟ ହେବେ, ସମସ୍ତେ ବେଦ ପାଠ କରିପାରିବେ ନାହିଁ। ତେଣୁ ବେଦ ପାଠ ଭାବେ ବିପ୍ର, ବେଦ ପାଠ କଲେ ତାଙ୍କୁ ବିପ୍ର ବୋଲି କୁହାଯାଏ, ବେଦ ପାଠ ଭାବେ ବିପ୍ର। ତେଣୁ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି, ବେଦ ଅଧ୍ୟୟନ କରି ଅନ୍ତତଃ ପକ୍ଷେ ଯେଉଁ ବେଦରେ ତିନୋଟି ତତ୍ତ୍ୱ ରହିଛି ସେ ଯେଉଁ ସବୁଠାରୁ ନିମ୍ନ ତତ୍ତ୍ୱ ଯେଉଁ ରହିଛି ବ୍ରହ୍ମତତ୍ତ୍ୱ, ସେ ବ୍ରହ୍ମତତ୍ତ୍ୱକୁ ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ବ୍ରାହ୍ମଣ। ବ୍ରହ୍ମ ସଂସ୍କାରାତ୍ ଭାବେ ଦ୍ୱିଜ, ସଂସ୍କାରାତ୍ ଭାବେ ଦ୍ୱିଜ, ବେଦ ପାଠାତ୍ ଭାବେ ବିପ୍ର। ଦ୍ୱିଜ ଜଣ ହେଲେ ସମସ୍ତେ ବେଦ ଅଧ୍ୟୟନ କରିପାରିବେ ନାହିଁ। ବେଦ ଯେମିତି ଆମର ସରକାରଙ୍କ ନିୟମ ରହିଛି, ଜଣେ LLB କରିବା ପାଇଁ ହେଲେ, ଲ ପାଠ ପଢ଼ିବା ପାଇଁ ହେଲେ, ଓକିଲାତ ପଢ଼ିବା ପାଇଁ ହେଲେ ଅନ୍ତତଃ ପକ୍ଷେ ସେ ଗ୍ରାଜୁଏସନ୍ କରିଥିବ, ସ୍ନାତକ କରିଥିବ, ସ୍ନାତକ ବା ଗ୍ରାଜୁଏସନ୍ କରିଥିବ, ତାହେଲେ ସେ ଓକିଲ ହୋଇପାରିବେ। ସେହିଭଳି ଭାବରେ ବେଦ ଅଧ୍ୟୟନ କରିବା ପାଇଁ ଯେଉଁ ପ୍ରାଥମିକ ଆବଶ୍ୟକତା ରହୁଛି ସେ ହେଉଛି ସେମାନେ ବିପ୍ର ହୋଇଥିବେ, ବେଦ ଦ୍ୱିଜ ହୋଇଥିବେ, ସେମାନଙ୍କର ଉପନୟନ ହୋଇଥିବ, ସଂସ୍କାର ହୋଇଥିବ ତାଙ୍କର, ତାହେଲେ ସେମାନେ ବେଦ ପାଠ କରିପାରିବେ, ନହେଲେ ଅନ୍ୟମାନଙ୍କ ବେଦ ପାଠ କରିବା ପାଇଁ ଅଧିକାର ନାହିଁ। ତେଣୁ ବେଦ ଯେତେବେଳେ ଜଣେ ପାଠ କରୁଛନ୍ତି ତାଙ୍କୁ ବିପ୍ର ବୋଲି କୁହାଯିବ, ବେଦ ପାଠ ନ କରିବା ପର୍ଯ୍ୟନ୍ତ ସେମାନେ ବିପ୍ର ହୁଅନ୍ତି, ସେମାନେ ଖାଲି ଦ୍ୱିଜ ହୋଇକି ରହୁଛନ୍ତି। ତେଣୁ ବେଦ ପାଠ କଲେ ଯେତେବେଳେ ବେଦ ପାଠ କରୁଛନ୍ତି ସେତେବେଳେ ଅନ୍ତତଃ ପକ୍ଷେ ଯଦି ସେମାନେ ବ୍ରହ୍ମ ତତ୍ତ୍ୱକୁ ଜାଣିପାରନ୍ତି ତାହେଲେ ବ୍ରହ୍ମ ଜାଣନ୍ତି ଏଠି ବ୍ରାହ୍ମଣ। ଏହିଭଳି ଭାବରେ ବ୍ରାହ୍ମଣର ସଂଜ୍ଞା ପ୍ରଦାନ କରାଯାଇଛି। ବ୍ରାହ୍ମଣ କହିଲେ ଯେଉଁମାନେ ବ୍ରହ୍ମ ଜାଣନ୍ତି, ବ୍ରହ୍ମବସ୍ତୁ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ବ୍ରହ୍ମବସ୍ତୁ ବିଷୟ ଗଣନା କରାଯାଇଛି, ତାର ବ୍ରହ୍ମ ଯୋଗ ଅକ୍ଷରମ ବ୍ରହ୍ମ ପରମ ସ୍ୱଭାବ ଅଧ୍ୟାତ୍ମ ଉଚ୍ଚତି ଭୂତ ଭାବ ଯୋଗକର ବିସର୍ଗ କର୍ମ ସଙ୍ଗୀତ। ଅକ୍ଷରମ ବ୍ରହ୍ମ, ବ୍ରହ୍ମ କହିଲେ ଅକ୍ଷର ବସ୍ତୁ, ସେ କେବେ ହେଲେ ନଷ୍ଟ ହେବ ନାହିଁ, ବ୍ରହ୍ମ ତତ୍ତ୍ୱ ବ୍ରହ୍ମ। ବ୍ରହ୍ମ କହିଲେ ବୃହତ୍ତା ବ୍ରହ୍ମବସ୍ତୁ, ଏଭଳି ତାର ବିସ୍ତାର ଅନ୍ତ ନାହିଁ, ବିସ୍ତାରିତ ହୋଇପାରିବ, ବହୁତ ବିସ୍ତାର ହୋଇପାରିବ ସେ ବ୍ରହ୍ମବସ୍ତୁ। ଏ ଭୌତିକ ଜଗତରେ ଯେଉଁ ବସ୍ତୁ ସବୁ ଅଛି ସେ ହେଉଛି ବ୍ରହ୍ମବସ୍ତୁ, ସେ ହେଉଛି ଜଡ଼ ବସ୍ତୁ। ଜଡ଼ବସ୍ତୁ ଅକ୍ଷରଂ ବ୍ରହ୍ମ ପରମା। ଜଡ଼ବସ୍ତୁ କହିଲେ ଏ ଜଡ଼ବସ୍ତୁରେ ତାଙ୍କର ଚେତନା ନାହିଁ, ଜଡ଼ବସ୍ତୁରେ ଚେତନା ନାହିଁ। ତେଣୁ ଏଇ ଭୌତିକ ଜଗତରେ ବହୁତ ପ୍ରକାର ବସ୍ତୁ ରହିଛି, ଭୂମି, ଜଳ, ଅଗ୍ନି, ବାୟୁ, ଆକାଶ, ଏସବୁ ଜଡ଼ ତତ୍ତ୍ୱ। କିନ୍ତୁ ଏଥିରେ ଏଥିରେ ଚେତନା ନାହିଁ, ବ୍ରହ୍ମବସ୍ତୁ ନୁହଁ। ଏଇ ବ୍ରହ୍ମବସ୍ତୁର ତଫାତ୍, ଏଇ ବ୍ରହ୍ମ ଜାଣିବା ପାଇଁ ଯେଉଁମାନେ ଜ୍ଞାନୀମାନେ ଏଇସବୁ ଅନୁସନ୍ଧାନ କରି, ବ୍ରହ୍ମ ଅନୁସନ୍ଧାନ କରି ନୀତି ମାର୍ଗ ତାକୁ କୁହାଯାଏ, ଯାହା ଆମେ ଦେଖୁଛେ ଇଏ ବ୍ରହ୍ମ ନୁହଁ, ଇଏ ବ୍ରହ୍ମ ନୁହଁ, ଇଏ ବ୍ରହ୍ମ ନୁହଁ, ଏହିଭଳି ଭାବରେ ତାଙ୍କର ଜନ୍ମ ବିତିଯାଏ। ସେମାନେ ଜାଣିପାରନ୍ତି ନାହିଁ କିଏ ବ୍ରହ୍ମ। ଏ ନୀତି ମାର୍ଗ ରହିଛି, ସେଇଥିପାଇଁ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ ଯେତେବେଳେ ପଚାରିଲେ ଭଗବାନଙ୍କୁ, ଏକାଦଶ ଅଧ୍ୟାୟରେ ଭଗବାନ ତାଙ୍କର ବିରାଟ ରୂପକୁ ଦେଖେଇଲେ, ଦ୍ୱାଦଶ ଅଧ୍ୟାୟରେ ବ୍ରହ୍ମାଙ୍କୁ ଭଗବାନଙ୍କୁ ଅର୍ଜୁନ ପଚାରିଲେ, ପ୍ରଭୁ ଯେଉଁମାନେ ଆପଣଙ୍କର ରୂପକୁ ଆରାଧନା କରନ୍ତି ସେମାନେ, ଆଉ ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ତାଙ୍କ ଭିତରେ କିଏ ଶ୍ରେଷ୍ଠ? ଏ ଚାପି ଅକ୍ଷରମ ଅବ୍ୟକ୍ତମ ପ୍ରତିପାସରେ ତେଷାଙ୍ କିଏ ଯୋଗ ବିତ୍ତମା, ସେମାନଙ୍କ ଭିତରେ କିଏ ଶ୍ରେଷ୍ଠ? ତେଣୁ ଭଗବାନ ସେ ଉତ୍ତରରେ ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ, ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ। ତେଣୁ ଭଗବାନ କହିଲେ ଯେଉଁମାନେ ମୋର ରୂପକୁ ଆରାଧନା କରନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ, କିନ୍ତୁ ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ସେମାନେ ମଧ୍ୟ ମୋର ଆରାଧନା କରନ୍ତି, କିନ୍ତୁ ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି। କ୍ଲେଶଧିକତର ସ୍ତ୍ରୀଷାମ ଅବ୍ୟକ୍ତା ସପ୍ତଚେତସାମ, ବହୁତ କଷ୍ଟ ସ୍ୱୀକାର କରନ୍ତି ସେମାନେ ବ୍ରହ୍ମ ଆରାଧନା କରି। ବ୍ରହ୍ମ ଆରାଧନା କରି ଅନ୍ତିମ ବସ୍ତୁ ସେମାନେ ବ୍ରହ୍ମ ଯେଉଁ ତତ୍ତ୍ୱକୁ ଜାଣନ୍ତି ସେମାନେ ଅନ୍ତିମରେ କେବଳ ଭୌତିକ ଜଗତରୁ ମୁକ୍ତ ହୋଇଯାଆନ୍ତି, ଏତିକି ହୋଇପାରନ୍ତି, ଆଉ ତାଠୁ ଉର୍ଦ୍ଧକୁ ଯାଇପାରନ୍ତି ନାହିଁ। ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି ଚିତ୍ ଜଗତ ରହିଛି, ତାହାର ସେଇ ଚିତ୍ ଜଗତ ଆରମ୍ଭ ହେଉଛି ବ୍ରହ୍ମ ବା ଜ୍ୟୋତି, ଜ୍ୟୋତି ସ୍ତରରୁ ଯେମିତି ଆକାଶ ରହିଛି ସେଭଳି ଭାବରେ ସେ ବ୍ରହ୍ମ ଜ୍ୟୋତି ସ୍ତର ରହିଛି। ତେଣୁ ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି ସେମାନେ ସେଇ ବ୍ରହ୍ମ ଜ୍ୟୋତି ସ୍ତରକୁ ଯାଇପାରନ୍ତି, ଆଉ ତା ଉର୍ଦ୍ଧ୍ୱକୁ ଯାଇପାରିବେ ନାହିଁ। ତେଣୁ ଇଏ ଯେଉଁ ବ୍ରହ୍ମ ଜ୍ଞାନ, ବ୍ରାହ୍ମଣ କହିଲେ ଅନ୍ତତଃ ପକ୍ଷେ ସେମାନେ ବ୍ରହ୍ମକୁ ଜାଣିବେ, ଆଠାରୁ ଆହୁରି ଉନ୍ନତ ସ୍ତରକୁ ଯିବାକୁ ପଡ଼ିବ। ବ୍ରହ୍ମ ସ୍ତରରୁ ଉର୍ଦ୍ଧ୍ୱ ସ୍ତର ହେଉଛି ପରମାତ୍ମା ସ୍ତର। ଭଗବାନ ଯେଉଁ ରହିଛନ୍ତି ଆମେ କହିଲୁ ତିନି ଭାବରେ ଅନୁଭୂତ ହୁଅନ୍ତି। ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ତାପର ଅନୁଭୂତି ଆହୁରି ଯେଉଁମାନେ ଉନ୍ନତି କରିବେ ସେମାନେ ପରମାତ୍ମା ତତ୍ତ୍ୱକୁ ବୁଝିବେ। ପରମାତ୍ମା ସବୁଠାରେ ଅଣୁ ପରମାଣୁରେ ବିଦ୍ୟମାନ ପରମାତ୍ମା, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ଭଗବାନ ରହିଛନ୍ତି। ଭଗବତ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ସର୍ବସ୍ୱଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତିର୍ ଜ୍ଞାନମ ଅପହନମ। ସର୍ବସ୍ୱଚାହଂ ହୃଦି ସନ୍ନିବିଷ୍ଟ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି। ଅନେକ ସ୍ଥାନରେ ଭଗବତ ଗୀତାରେ କଥା କହୁଛନ୍ତି, ଈଶ୍ୱର ସର୍ବଭୂତାନାମ ହୃଦି ସେ ଅର୍ଜୁନ ତିଷ୍ଠତି, ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି, ସେ ପରମାତ୍ମା ରୂପରେ ରହିଛନ୍ତି। ତେଣୁ ଏହି ବ୍ରହ୍ମ ଅନୁଭୂତିର ଉର୍ଦ୍ଧ୍ୱ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ଯାହାକି ବ୍ରହ୍ମରେ କୌଣସି ଆକାର ନାହିଁ, ରୂପ ନାହିଁ, ପରମାତ୍ମା କହିଲେ ତାଙ୍କ ରୂପ ରହିଛି, ଚତୁର୍ଭୁଜ ରୂପ ଧାରଣ କରିଛନ୍ତି, ସେ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି, ବହୁତ ସୁନ୍ଦର ବସ୍ତ୍ର ପରିଧାନ କରିଛନ୍ତି, ବିଭିନ୍ନ ଅଳଙ୍କାର ଧାରଣ କରିଛନ୍ତି, ଏହିଭଳି ଭାବରେ ପରମାତ୍ମା ରହିଛନ୍ତି, ସେ ସମସ୍ତଙ୍କ ହୃଦୟରେ ସେ ପରମାତ୍ମା ରୂପରେ ରହିଛନ୍ତି, ପରମାତ୍ମା ଜ୍ଞାନ। ତେଣୁ ଯେଉଁମାନେ ଯୋଗୀ ବା ବିଶେଷ ଭାବରେ ଯେଉଁମାନେ ଧ୍ୟାନ କରନ୍ତି ସେମାନେ ଏଇ ଭଗବାନଙ୍କର ଏଇ ପରମାତ୍ମା ରୂପକୁ ଅନୁଭବ କରନ୍ତି ବା ସେମାନେ ଏଇ ଅନୁଭୂତି ପ୍ରାପ୍ତ ହୁଅନ୍ତି, ପରମାତ୍ମା ଅନୁଭୂତି ପ୍ରାପ୍ତ ହୋଇପାରନ୍ତି ସେମାନେ। ଯୋଗୀମାନେ ତାଙ୍କର ହୃଦୟ ଭିତରେ ଭଗବାନଙ୍କୁ ଦର୍ଶନ କରନ୍ତି, ପରମାତ୍ମା ରୂପରେ ଦର୍ଶନ କରନ୍ତି, ଧ୍ୟାନ ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ସେମାନେ ଆଉ ଟିକେ ଉନ୍ନତ ସ୍ତରର ପରମାତ୍ମା ଅନୁଭୂତି ଯେଉଁମାନଙ୍କର ଅଛି ସେମାନେ ବ୍ରହ୍ମ ଅନୁଭୂତି ଠାରୁ ଆଉ ଟିକେ ଉନ୍ନତ ସ୍ତରର ପରମାତ୍ମା ଅନୁଭୂତିରେ ବ୍ରହ୍ମ ଅନୁଭୂତି ମଧ୍ୟ ରହିଛି। ଯେଭଳି ଭାବରେ 100 ଟଙ୍କାରେ 50 ଟଙ୍କା ବି ରହିଛି, 20 ଟଙ୍କା ରହିଛି, 10 ଟଙ୍କା ରହିଛି, କିନ୍ତୁ 10 ଟଙ୍କାରେ 100 ଟଙ୍କା ରହିନାହିଁ, ସେହିଭଳି ଭାବରେ ପରମାତ୍ମା ବସ୍ତୁରେ ବ୍ରହ୍ମ ବସ୍ତୁ ରହିଛନ୍ତି। ଏବଂ ଆଉ ଯେଉଁମାନେ ଟିକେ ଉନ୍ନତି କରନ୍ତି, ଆହୁରି ଉନ୍ନତ ସ୍ତରକୁ ଯାଆନ୍ତି ଆଧ୍ୟାତ୍ମିକ ମାର୍ଗରେ, ଆହୁରି ଅନୁସନ୍ଧାନ କରନ୍ତି, ଆହୁରି ତତ୍ତ୍ୱ ଜିଜ୍ଞାସା କରନ୍ତି, ସେମାନେ ଅନ୍ତିମ ବସ୍ତୁକୁ ଜାଣିପାରନ୍ତି, ଅନ୍ତିମ ତତ୍ତ୍ୱକୁ ଜାଣିପାରନ୍ତି, ସେ ହେଉଛି ଭଗବତ ତତ୍ତ୍ୱ, ଭଗବାନ ଭଗବାନ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ ବ୍ରହ୍ମା ଏବଂ ବ୍ରହ୍ମ ସଂହିତାରେ ଏ କଥାକୁ କହିଛନ୍ତି। ବହୁତ ନିୟନ୍ତ୍ରଣକାରୀ ଅଛନ୍ତି, କିନ୍ତୁ ସବୁଠାରୁ ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି କୃଷ୍ଣ, ଈଶ୍ୱର ପରମ କୃଷ୍ଣ, ଏବଂ ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି, ଯାହାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି ସେ ହେଉଛନ୍ତି ଭଗବାନ, ଏବଂ ସେ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ। ଆମେ ଯେଉଁଭଳି ଭାବରେ ଶରୀର ଧାରଣ କରିଛେ, ଭଗବାନ ଶରୀର ହେଉଛି ଆମର ଶରୀର, ହେଉଛି ଜଡ଼ ଶରୀର, ଆମେ ମୃତ୍ୟୁବରଣ କରୁଛେ, ଶରୀରଟି ନଷ୍ଟ ହୋଇଯାଉଛି, କିନ୍ତୁ ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦର ଶରୀର। ସଚ୍ଚିଦାନନ୍ଦ କହିଲେ ସତ୍, କହିଲେ ସବୁବେଳ ପାଇଁ ଅଛନ୍ତି ସିଏ ଭଗବାନ, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ଆନନ୍ଦମୟ ସିଏ। ଆମେ ଆନନ୍ଦ ଖୋଜି ବୋଲୁଛେ, କିନ୍ତୁ ଭଗବାନ ଚାହିଁଲେ ମଧ୍ୟ ଦୁଃଖ ପ୍ରାପ୍ତ ହୋଇପାରିବେ ନାହିଁ, ସେ ହେଉଛି ଆନନ୍ଦ ଶରୀର, ତାଙ୍କର ଆନନ୍ଦ ଘନ ଶରୀର ଭଗବାନଙ୍କର, ସଚ୍ଚିଦାନନ୍ଦ ଘନ ଶରୀର ଭଗବାନଙ୍କର। ତେଣୁ ସେ ଯେଉଁ ଭଗବାନ ବ୍ରହ୍ମା କହୁଛନ୍ତି, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ, ତାଙ୍କର କେହି ଆଦି ନାହାନ୍ତି, ଅନାଦି, ଏବଂ ସେ ସମସ୍ତଙ୍କର ମୂଳ, ସେଥିପାଇଁ ତାଙ୍କୁ ଆଦି ବୋଲି କୁହାଯାଏ, ଅନାଦିରାଦି ଗୋବିନ୍ଦ, ସେ ହେଉଛନ୍ତି ଗୋବିନ୍ଦ। ଭଗବାନଙ୍କର ଅନେକ ନାମ ରହିଛି, ଏବଂ ଗୋବିନ୍ଦ ନାମଟି ଭଗବାନଙ୍କ କାହିଁକି ରହିଛି ନା, ଗୋବିନ୍ଦ ହେଉଛନ୍ତି ସେ ଗାଭୀ, ଗୋର ଅର୍ଥ ହେଉଛି ଗାଭୀ, ଏବଂ ଗୋର ଅର୍ଥ ହେଉଛି ଇନ୍ଦ୍ରିୟ, ଆମର ଯେଉଁ ଦଶଟି ଇନ୍ଦ୍ରିୟ ରହିଛି, ମନ ମଧ୍ୟ ଗୋଟେ ଇନ୍ଦ୍ରିୟ, ଏକାଦଶ ଇନ୍ଦ୍ରିୟ ଆମର ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି। ତେଣୁ ଏ ଇନ୍ଦ୍ରିୟମାନଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ସେ ହେଉଛନ୍ତି ଗୋବିନ୍ଦ, ଗାଭୀମାନଙ୍କୁ ଯିଏ ଆନନ୍ଦ ପ୍ରଦାନ କରନ୍ତି ସେ ହେଉଛନ୍ତି ଗୋବିନ୍ଦ। ତେଣୁ ସେ ଗୋବିନ୍ଦ, ସେ ଭଗବାନ, ସେ ହେଉଛନ୍ତି ସବୁକିଛିର ମୂଳ, ତାଙ୍କ ପୂର୍ବରୁ ଆଉ କେହି ନଥିଲେ, ତାଙ୍କର ଆଉ ତାଙ୍କ ପୂର୍ବରୁ ଆଉ କେହି ନାହାନ୍ତି, ସେ ହେଉଛନ୍ତି ଅନାଦି, ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣ। ସବୁକିଛି ଆମେ ଯାହା ଦେଖୁଛେ, ଯାହା ସବୁ ହେଉଛି ଭୌତିକ ଜଗତରେ ବିଭିନ୍ନ ପ୍ରକାର କାର୍ଯ୍ୟ ହେଉଛି, ତାର ଗୋଟେ କାରଣ ରହିଛି, କିନ୍ତୁ ସେଇ କାର୍ଯ୍ୟ କାରଣର ଉର୍ଦ୍ଧ୍ୱରେ ଯିଏ ସେ ହେଉଛନ୍ତି ଭଗବାନ, ସେ ସବୁ ସବୁ କାରଣର କାରଣ, ତାଙ୍କର ଆଉ କେହି କାରଣ ନାହାନ୍ତି, ଯାହାର କେହି କାରଣ ନାହାନ୍ତି ସେ ହେଉଛନ୍ତି ଭଗବାନ। ଯାହାର କିଛି କାରଣ ଅଛି, ଆମେ ଦେଖିବା ଆମର ଯେଉଁ ଗଛଟି ହେଲା, ମଞ୍ଜିରୁ ଆସିଲା ସେ ଗଛଟି, ତେଣୁ ସେ ତା'ର ସେ ଯେଉଁ କାର୍ଯ୍ୟ ହେଲା, ଗଛର ଯେଉଁ କାର୍ଯ୍ୟ, ତା'ର କାରଣ ହେଉଛି ଗୋଟେ ମଞ୍ଜି, ସେ ମଞ୍ଜି ମଧ୍ୟ ତା'ର କାରଣ ହେଉଛି ଗୋଟେ ଗଛ। ଏଇଭଳି ଭାବରେ କାର୍ଯ୍ୟ କାରଣ ଚାଲିଛି ଭୌତିକ ଜଗତରେ, ଆମେ ଯାହା ଦେଖୁଛେ ସବୁ କାର୍ଯ୍ୟ କାରଣ ଚାଲିଛି, କିନ୍ତୁ ଭଗବାନ ହେଉଛନ୍ତି ସମସ୍ତ କାରଣର କାରଣ, ହେଉଛନ୍ତି ସେ ଭଗବାନ। ଇଏ ହେଉଛି ଭଗବତ ତତ୍ତ୍ୱ। ଏ ଭଗବତ ତତ୍ତ୍ୱରେ ବ୍ରହ୍ମ ତତ୍ତ୍ୱ ରହିଛନ୍ତି, ପରମାତ୍ମା ତତ୍ତ୍ୱ ରହିଛନ୍ତି, ଏବଂ ଭଗବତ ତତ୍ତ୍ୱ ମଧ୍ୟ ରହିଛନ୍ତି। ଏ ଭଗବାନଙ୍କୁ ଜାଣିବା ପାଇଁ ହେଲେ ଭକ୍ତି ମାଧ୍ୟମରେ ଭଗବାନଙ୍କୁ ଜାଣିବେ, ବ୍ରହ୍ମ ଅନୁଭୂତି କରିବା ପାଇଁ ଜଣେ ଜ୍ଞାନ ମାର୍ଗରେ ଅଗ୍ରସର ହେଲେ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୋଇପାରିବେ। ଆମେ ଯେଉଁ ପ୍ରଥମେ କହିଲୁ ନୀତି ନୀତି ମାର୍ଗ, ଭୌତିକ ଜଗତରେ ଯାହା ସବୁ ଦେଖିବା, ଯଦି ଆମେ ଚିନ୍ତା କରିବା ଇଏ ବ୍ରହ୍ମ ନୁହଁ, ବ୍ରହ୍ମବସ୍ତୁ ନୁହଁ, ଇଏ ଜ୍ଞାନ, ଜ୍ଞାନ ଅନ୍ୱେଷଣରେ ଅନ୍ତିମରେ ଜଣେ ଜାଣିପାରିବେ ଏ ଭୌତିକ ଜଗତରେ ଯାହା ସବୁ ଅଛି ସେସବୁ ବ୍ରହ୍ମବସ୍ତୁ ନାହିଁ, ଇଏ ଜଡ଼ ବସ୍ତୁ। ତେଣୁ ଏହିସବୁ ଜ୍ଞାନ ଜଣେ ଯେତେବେଳେ ପ୍ରାପ୍ତ ହେବେ ସେତେବେଳେ ସେ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହେବେ ବା ମୁକ୍ତି ପ୍ରାପ୍ତ ହେବେ। ଭୌତିକ ଜଗତର ଉର୍ଦ୍ଧ୍ୱରେ ଆମେ ଯେଉଁ କହିଲେ ଚିତ୍ ଜଗତ ରହିଛି, ସେ ଚିତ୍ ଆକାଶ ରହିଛି, ସେ ଆକାଶ ହେଉଛି ବ୍ରହ୍ମ ଜ୍ୟୋତି ସବୁ ସ୍ତର ରହିଛି, ବ୍ରହ୍ମ ସେଇଠିକି ସେମାନେ ଯାଆନ୍ତି, ବ୍ରହ୍ମ ଜ୍ୟୋତି ସ୍ତରକୁ ଯାଆନ୍ତି ବା ମୁକ୍ତି ସେମାନେ ପ୍ରାପ୍ତ ହୁଅନ୍ତି। ବିଭିନ୍ନ ପ୍ରକାର ମୁକ୍ତି ରହିଛି, ଇଏ ହେଉଛି ସବୁଠାରୁ ନିମ୍ନତମ ମୁକ୍ତି ହେଉଛି ଏ ବ୍ରହ୍ମ ସ୍ତରକୁ ଯିବା, ଉନ୍ନତ ହେବା। ତେଣୁ ଇଏ ଯେଉଁ ବ୍ରହ୍ମ जो अनुभूति जो ऊर्ध्व अनुभूति होती है परमात्मा अनुभूति, परमात्मा अनुभूति प्राप्त होने पर तार उपाय होती योग माध्यम परमात्मा अनुभूति प्राप्त होती से योग अष्टांग जो पतंजलि कर जो योग रही जम नियम आसन प्राणायाम ध्यान धारणा इत्यादि यही मध्यम जितने समाधि स्तर प्राप्त होती से परमात्मा अनुभूति प्राप्त होती से परमात्मा अनुभूति भगवान परमात्मा रूप से सबुठे विद्यमान रही परमात्मा रूप से सबुठे विद्यमान रही तत्व को प्राप्त होती से वैकुंठ धाम प्राप्त होती बा भगवान जो रही विभिन्न धाम रही जमी भौतिक जगत में देखुचे के ग्राम रही आरिकमा ग्राम रही ओडिशा रे केते प्रकार ग्राम अच्छी से भाव ठीक जगत में बहुत वैकुंठ जगत रही जो मैंने परमात्मा अनुभूति प्राप्त होंगे से वैकुंठ जगत को जाती से किंतु से जीवाटा मध्य सहज नुह कहीं योग मध्यम गोटे विघ्न रही योगे अष्टांग योगे गोटे विघ्न होती योग सिद्धि विभिन्न प्रकार योग सिद्धि जो रही अणिमा लघिमा इत्यादि विभिन्न प्रकार योग सिद्धि जो रही से योग सिद्धि द्वारा समस्ते भगवत चिंतन चिंतन रु दूरे जाती से योग सिद्धि प्राप्त होगा चाहती तेनाली ये परमात्मा अनुभूति प्राप्त हो पारे ना कि भगवत अनुभूति प्राप्त होगापी जो रही मार्ग से भक्ति मार्ग भक्ति मार्ग रे भक्ति जो भक्ति रही ये भक्ति आरंभ हो श्रवण माध्यम भगवान कथा श्रवण करवा हूँ भक्ति आपण मैंने जो श्रवण कर भक्ति श्रवण जन कले से कीर्तन करेंगे जो मैंने श्रवण कर भविष्य में ये कथा को कहीपरेंगे कीर्तन करेंगे तेणु यही भाव में भक्तिर नौटी अंग रही श्रवण कीर्तन विष्णु स्मरण भगवान को स्मरण करवा ये भक्तिर गोटे अंग पाद सेवन भगवान पूजा करवा पूजा करवा अर्चना विभिन्न प्रकार जो आम अर्चना करुचे वंदना भवन विभिन्न स्तुति रही सख्य भगवान सेवा करवा सख्य मध्यम विभिन्न प्रकार भाव रही तेणु यह भाव में जो भक्तिर नौटी अंग रही नौटी अंगर जेकोसी अंग जन जी जाजन करेंगे तार से भगवान को जापर यह भक्ति मध्यम ही भगवान पूर्ण भाव अनुभूत हे अन्य कौन सी मार्ग में भगवान पूर्ण भाव अनुभूत हमें ना तेणु से भगवान विषय जानापी ये भक्ति रही भक्ति विषय बहुत कथा रही भक्त मान बहुत प्रकार भक्त रही विभिन्न प्रकार भक्त रही जो भाव आम देखुचे भौतिक जगत में विभिन्न प्रकार संबंध रही तेनाली भाव में भगवान सहित भक्तर संबंध आम समस्त भगवान सहित गोटे संबंध रही भगवान सहित संबंध आम भूली जाए भौतिक जगत में से संबंध खोज बुलूचे कितु जो आम भक्ति मार्ग अग्रसर हवा से आम बुझीपर भगवान सहित जो आम कौन संबंध रही साधारण पांच प्रकार संबंध रही था ये अनुकूल भाव में भगवान सहित जो भक्ति करती ये अनुकूल भाव में भगवान सहित संबंधित होती गोटे शांत रस शांत रस एत उन्नत रस नुह तार उन्नत स्तर उन्नत रस हूँ दास्य रस जो भाव में हनुमान कपिपति दास्य भी कहुए हनुमान भगवान सहित भगवान रामचंद्र सहित दास्य संबंध से संबंधित थे तेणु किए भगवान सहित दास्य संबंध से संबंधित दास्यर ऊर्ध स्तर हूँ सख्य जो भाव अर्जुन भगवान सहित सख्य संबंध से संबंधित थे तेणु दास्यर उन्नत स्तर हूँ सख्य स्तर एवं तार उन्नत स्तर हूँ बात्सल स्तर जो भाव नंद यशोदा वसुदेव देवकी एमने भगवान सहित बात्सल रस संबंधित थे एवं तार उन्नत स्तर हूँ माधुर्य रस भगवान जो भाव गोपी मान सहित रास लीला करुले संबंधित होते ଦ୍ୱାରକାରେ ତାଙ୍କର 16108 ରାଣୀ ଥିଲେ, ତେଣୁ ସେ ହେଉଛି ମାଧୁର୍ଯ୍ୟ ରସ। ତେଣୁ ଏହିଭଳି ଭାବରେ ପାଞ୍ଚଟି ଯେଉଁ ରସ ରହିଛି, ଏହି ରସ ମାଧ୍ୟମରେ ଜଣେ ଯେତେବେଳେ ଜୀବନରେ ସିଦ୍ଧି ଲାଭ କରିବ, ସେତେବେଳେ ସେ ଜାଣିପାରିବେ ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ଏ ବେଦରେ, ସମସ୍ତ ବେଦରେ ଏହି ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଏହି ତିନୋଟି ତତ୍ତ୍ୱ ରହିଛି। ପ୍ରାଥମିକ ତତ୍ତ୍ୱଟି ବୁଝିବାର ଅଛି ସମ୍ବନ୍ଧ, ଭଗବାନଙ୍କ ସହିତ ଆମର କ'ଣ ସମ୍ବନ୍ଧ ରହିଛି। ଆଜି ଭଗବାନଙ୍କ ସହିତ ସମ୍ବନ୍ଧ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ବିଭିନ୍ନ ଦୁଃଖ କଷ୍ଟ ଭୋଗ କରୁଛେ, ବିଭିନ୍ନ ଦୁଃଖ କଷ୍ଟ। ଭୌତିକ ଜଗତରେ ବର୍ତ୍ତମାନ ଫନି ଗଲା, ବାତ୍ୟା ଗଲା, ଏଇଭଳି ଭାବରେ କେତେ ପ୍ରକାର ଦୁଃଖ ରହିଛି। ତା ଉପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି। ଆଧ୍ୟାତ୍ମିକ, ଆଧ୍ୟାତ୍ମିକ କହିଲେ ମନ ଏବଂ ଶରୀର ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ତାପ ରହିଛି, ବିଭିନ୍ନ ଦୁଃଖ ରହିଛି, ବିଭିନ୍ନ ରୋଗ, ବିଭିନ୍ନ ମନସ୍ତାପ, ଏସବୁ ଆଧ୍ୟାତ୍ମିକ ତାପ। ଆଦି ଭୌତିକ କହିଲେ ବିଭିନ୍ନ ଜୀବଠାରୁ ଯେଉଁ ଆମେ ଦୁଃଖ ପ୍ରାପ୍ତ ହେଉଛେ, ବିଭିନ୍ନ ଆକ୍ସିଡେଣ୍ଟ ହୋଇଯାଉଛି, କାହାକୁ ସାପ କାମୁଡ଼ି ଦେଉଛି, ଏଭଳି ଭାବରେ ବିଭିନ୍ନ ହେଉଛି ଆଦି ଭୌତିକ ଦୁଃଖ। ଏବଂ ଆଦି ଦୈବିକ କହିଲେ ଦେବତାମାନଙ୍କ ଦ୍ୱାରା, ଏଇ ଯେଉଁ ଫନି ହେଲା, ଯେଉଁ ବାତ୍ୟା ହେଲା, ଏ ଦେବତାମାନଙ୍କ ଦ୍ୱାରା ପବନ ଦେବ ଏଇ ବାତ୍ୟା କରୁଛନ୍ତି ଦେବତା। ଏ ଆଦି ଦୈବିକ ବିଭିନ୍ନ ପ୍ରକାର ତାପ ଭୌତିକ ଜଗତରେ, ଏ ତାପର ମୂଳ କାରଣ କ'ଣ ନା, ଆମେ ଭଗବାନଙ୍କୁ ଭୁଲି ଯାଇଛେ। ଯେଉଁଭଳି ଭାବରେ ସରକାରଙ୍କର ନିୟମ ଭଙ୍ଗ କଲେ ଜଣେ ଦଣ୍ଡପ୍ରାପ୍ତ ହୁଅନ୍ତି, ସେଇଭଳି ଭାବରେ ଭଗବାନଙ୍କୁ ଆମେ ଭୁଲି ଯାଇଥିବାରୁ ଆମେ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦଣ୍ଡ ପ୍ରାପ୍ତ ହେଉଛେ। ଏବଂ ବିଶେଷ ଭାବରେ ଭୌତିକ ଜଗତରେ ଅନେକ ଦୁଃଖ ରହିଛି, ତା ଦେହରୁ ମୁଖ୍ୟ ଦୁଃଖ ହେଉଛି ଚାରୋଟି, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ଦୁଃଖ ଦୋଷାନୁଦର୍ଶନ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ଯେତେବେଳେ ଜ୍ଞାନ ସମ୍ବନ୍ଧରେ କହୁଛନ୍ତି, ସେତେବେଳେ ଏ କଥା କହିଛନ୍ତି, ଯେଉଁମାନେ ପ୍ରକୃତରେ ଜ୍ଞାନୀ ସେମାନେ ଏଇ କଥାକୁ ଚିନ୍ତା କରିବେ ସବୁବେଳେ। ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ ରହିଛି, ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ, ଏବଂ ମଝିରେ ଯେଉଁ ଜରା ବା ବାର୍ଦ୍ଧକ୍ୟ ରହିଛି, ଏବଂ ବିଭିନ୍ନ ପ୍ରକାର ରୋଗ ମଧ୍ୟ ରହିଛି, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି, ଏଇଭଳି ଭାବରେ ଅନେକ ଦୁଃଖ ରହିଛି ଭୌତିକ ଜଗତରେ। ଏ ଦୁଃଖ ଆମେ କାହିଁକି ପାଉଛେ ନା, ଭଗବାନଙ୍କୁ ଭୁଲି ଯାଇଥିବା ହେତୁ। ତେଣୁ ଭଗବାନ ବିଭିନ୍ନ ସମୟରେ ବ୍ୟବସ୍ଥା କରନ୍ତି ଯେ ଭଗବାନଙ୍କୁ ପୁଣି ଭଗବାନଙ୍କ ଶରଣ ଆସିବା ପାଇଁ ଭଗବାନ ସବୁବେଳେ ପ୍ରକାର ବ୍ୟବସ୍ଥା କରନ୍ତି। ଭଗବାନ ନିଜେ ଆସନ୍ତି ବିଭିନ୍ନ ସମୟରେ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ। ଏ ଭୌତିକ ଜଗତରେ ସବୁବେଳେ ଧର୍ମର ଗ୍ଲାନି ହୋଇଯାଏ। ସତ୍ୟ, ତ୍ରେତା, ଦ୍ୱାପର, କଳି, ଏ ଚାରୋଟି ଯୁଗ ରହିଛି। ସତ୍ୟ ଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହୋଇଥିବାରୁ ଗୋଟିଏ ଗୋଟିଏ ପାଦ କମିଯାଉଛି। ତ୍ରେତା ଯୁଗରେ ତିନି ପାଦ ରହିଲେ ଧର୍ମର, ଦ୍ୱାପର ଯୁଗରେ ଆଉ ଦୁଇଟି ପାଦ ରହିଲେ, ଏବଂ କଳିଯୁଗ ବର୍ତ୍ତମାନ ଚାଲିଛି। କଳିଯୁଗ, କଳିଯୁଗରେ ଗୋଟିଏ ପାଦ ରହିଛି, ଧର୍ମର ଗୋଟିଏ ପାଦ ରହିଛି, ସେ ହେଉଛି ସତ୍ୟ। ଇଏ ଆସ୍ତେ ଆସ୍ତେ ମଧ୍ୟ ନଷ୍ଟ ହେଉଛି। ଯେଉଁଭଳି ଭାବରେ ଧର୍ମର ଗ୍ଲାନି ହେଉଛି, ସେଇଭଳି ଭାବରେ ଅଧର୍ମର ମଧ୍ୟ ଅଭ୍ୟୁତ୍ଥାନ ହେଉଛି, ଅଧର୍ମ ମଧ୍ୟ ବଢ଼ି ବଢ଼ିକା ଯାଉଛି। ଧର୍ମର ଘଟୁଥିବା ବେଳେ ଧର୍ମର କମ୍ ହେଉଥିବା ବେଳେ, ଧର୍ମର ଗ୍ଲାନି ହେଉଥିବା ବେଳେ ଧର୍ମର ଯେତେବେଳେ କ୍ଷୟ ହେଉଛି, ସେତେବେଳେ ଅଧର୍ମର ବୃଦ୍ଧି ହେଉଛି। ଅଧର୍ମ, ଏ ଚାରୋଟି ଅଧର୍ମର ସ୍ଥାନ ରହିଛି। ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା, ଦ୍ୟୁତ କ୍ରୀଡ଼ା କହିଲେ ଯେଉଁ ଚାଷ ପୋଷାକ ଖେଳ ଯେଉଁ ହେଉଛି, ଆମେ ଆସିଲା ବେଳେ ଆପଣଙ୍କ ଗ୍ରାମରେ ଦେଖିଲୁ ଚାଷ ଖେଳ ହେଉଛି ଅଧିକାଂଶ ସ୍ଥାନରେ ସେଇଟା ହେଉଛି। ଏବଂ ଦ୍ୟୁତ, ସେଇଟା ଦ୍ୟୁତ କ୍ରୀଡ଼ା, ଆପଣ ଜାଣନ୍ତି ପାଣ୍ଡବମାନେ କିଭଳି ଭାବରେ ହାରିଗଲେ ଦ୍ୟୁତ କ୍ରୀଡ଼ାରେ, କେତେ ତାଙ୍କୁ ହଇରାଣ ହେବାକୁ ପଡ଼ିଲା। ଦ୍ୟୁତ କ୍ରୀଡ଼ା ଏ ପାପର ଗୋଟେ ସ୍ଥାନ। ଦ୍ୟୁତ ପାନମ କହିଲେ ଯେତେ ପ୍ରକାର ନିଶାଦ୍ରବ୍ୟ ରହିଛି, ଚା'ଠାରୁ ଆରମ୍ଭ କରି ଏସବୁ ପାନ ନିଶାଦ୍ରବ୍ୟରେ ଯାଉଛି। ସ୍ତ୍ରୀୟମ ଅବୈଧ ସ୍ତ୍ରୀ ସଙ୍ଗ। ଏବଂ ସୁନା କହିଲେ ଜୀବ ହତ୍ୟା, ଏଇ ଯେଉଁ ମାଛ ମାଂସ ଯେଉଁ ଖାଉଛନ୍ତି, ଏ ଜୀବ ହତ୍ୟା, ଏ ହେଉଛି ପାପର ଚାରୋଟି ସ୍ଥାନ। ତେଣୁ ଭଗବାନ, ଆମେ ଭଗବାନଙ୍କୁ ଭୁଲି ଯାଇଛେ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି। ତେଣୁ ଭଗବାନ ସେଥିପାଇଁ ଏଇ ଶାସ୍ତ୍ର ପୁରାଣ ସବୁ ବ୍ୟବସ୍ଥା କରିଛନ୍ତି। କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, ଭଗବାନ ଭୁଲି ଯାଇଥିବା ହେତୁ ଆମେ ବହୁତ କଷ୍ଟ, ମାୟା ଆମକୁ ବହୁତ ଦୁଃଖ ଦେଉଛନ୍ତି। ଭାଇ କ'ଣ ମାୟାମୁଗ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ। ଆମେ ଏଇ ଯେଉଁ ମାୟା ଦ୍ୱାରା ଗ୍ରସ୍ତ ହୋଇକି ରହିଛେ, ଆମର ଭଗବାନଙ୍କ ସ୍ମୃତି ନାହିଁ, ଭୁଲି ଯାଇଛେ। ତେଣୁ ଜୀବେର କୃପା କହିଲ କୃଷ୍ଣ ବେଦ ପୁରାଣ। ଜୀବମାନଙ୍କୁ କୃପା କରିବା ପାଇଁ ଭଗବାନ ଏଇ ବେଦ ପୁରାଣ ଇତ୍ୟାଦି ଦେଇଛନ୍ତି। ଏହି ବେଦରେ ବହୁତ ପ୍ରକାର ରହିଛି, ବହୁତ ପ୍ରକାର ଶ୍ଳୋକ ରହିଛି, ଅନେକ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି। କିନ୍ତୁ ତାକୁ ତିନୋଟି ତତ୍ତ୍ୱରେ କୁହାଯିବ, ସେ ତିନୋଟି ତତ୍ତ୍ୱ ହେଉଛି ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଆପଣମାନେ ଦେଖିବେ ଭଗବାନ କୃଷ୍ଣଙ୍କର ତିନି ସ୍ଥାନରେ ସେ ବକ୍ର, ତିନି ସ୍ଥାନରେ ସେ ବଙ୍କା, ପାଦ ଦେଶରେ, ପଟି ଦେଶରେ ଏବଂ ଗ୍ରୀବା ଦେଶରେ, ତିନି ଦେଶ ତିନି ସ୍ଥାନରେ ଭଗବାନ ବଙ୍କା ରହିଛନ୍ତି। କାହିଁକି ତା'ର ଏଇ ତିନୋଟି ତତ୍ତ୍ୱ ରହିଛି, ଏଇ ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ଏଇ ତିନୋଟି ତତ୍ତ୍ୱ ଯେ ଜାଣିଯିବେ, ସେ ଭଗବାନଙ୍କୁ ବୁଝିପାରିବେ, ବେଦକୁ ବୁଝିଯିବେ। ବେଦ ଲକ୍ଷ ଲକ୍ଷ ଶ୍ଳୋକ ଥିଲେ ମଧ୍ୟ ଏଇ ତିନୋଟି ତତ୍ତ୍ୱ ହେଉଛି ମୂଳ ତତ୍ତ୍ୱ। ଏଇ ସମ୍ବନ୍ଧ ତତ୍ତ୍ୱ କହିଲେ ଭଗବାନ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି। ଯେଉଁଭଳି ଭାବରେ ଭୌତିକ ଜଗତରେ ଆମର ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି, ସେଇଭଳି ଭାବେ ଏ ସମ୍ବନ୍ଧ ହେଉଛି ଅନିତ୍ୟ ସମ୍ବନ୍ଧ। ଏ ଶରୀର ଥିବା ପର୍ଯ୍ୟନ୍ତ ଏ ସମ୍ବନ୍ଧ ରହିଛି, ଶରୀର ଯେତେବେଳେ ଚାଲିଯିବ ସେ ସମ୍ବନ୍ଧଟି ଚାଲିଯିବ। କିନ୍ତୁ ଭଗବାନ ସହିତ ଯେଉଁ ସମ୍ବନ୍ଧ, ସେ ସମ୍ବନ୍ଧ ରହୁଛି ସବୁବେଳେ ପାଇଁ, ରହିଛି ନିତ୍ୟ ସମ୍ବନ୍ଧ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ ସେ କଥା କହିଲେ, ମହିମାଂଶ ଜୀବ ଲୋକେ ଜୀବଭୂତ ସନାତନ। ସନାତନ ସବୁବେଳେ ପାଇଁ ଆମେ ହେଉଛେ ଭଗବାନଙ୍କର ଅଂଶ, ଭଗବାନ ସହିତ ଆମେ ସମ୍ବନ୍ଧିତ। ଏବଂ ଏହି ସମ୍ବନ୍ଧ ଜ୍ଞାନ ଜଣେ ପ୍ରାପ୍ତ ହେବା ପାଇଁ ତା'ର ଉପାୟ ତାକୁ କହୁଛି ଅଭିଧେୟ। କେମିତି ଆମେ ଜାଣିବା ଆମ ସମ୍ବନ୍ଧ କ'ଣ ଅଛି ଭଗବାନ ସହିତ? ଏ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁ ଉପାୟ ରହିଛି ସେ ହେଉଛି ଅଭିଧେୟ, ବା ତା ହେଉଛି ଭକ୍ତି। ଏହି ଭକ୍ତି ମାଧ୍ୟମରେ ଆମେ ଭଗବାନ ଭକ୍ତି କରୁଛେ, ତାହେଲେ ଆମେ ଏହି ସମ୍ବନ୍ଧ ଜ୍ଞାନକୁ ପ୍ରାପ୍ତ ହେବା। ତେଣୁ ଏହି ଭକ୍ତି ମାଧ୍ୟମରେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇ ଭଗବାନ ସହିତ ଯେତେବେଳେ ଆମେ ଯୁକ୍ତ ହେବା, ଭାବର ଆଦାନ ପ୍ରଦାନ ହେବ, ପ୍ରେମର ଆଦାନ ପ୍ରଦାନ ହେବ, ସେତେବେଳେ ଆମେ ଅନ୍ତିମ ତତ୍ତ୍ୱ ପ୍ରାପ୍ତ ହେବା, ସେ ହେଉଛି ପ୍ରେମ ତତ୍ତ୍ୱ, କୃଷ୍ଣ ପ୍ରେମ। ଭୌତିକ ଜଗତରେ ଆମେ ସମସ୍ତେ ଆନନ୍ଦ ଖୋଜି ବୁଲୁଛେ, ସେ ଆନନ୍ଦ ହେଉଛି କୃଷ୍ଣ ପ୍ରେମ, ସେ ହେଉଛି ଶ୍ରେଷ୍ଠ ଆନନ୍ଦ, କୃଷ୍ଣ ପ୍ରେମ। ତେଣୁ ଏଇ ଯେଉଁ ବେଦରେ ବିଭିନ୍ନ ପ୍ରକାର ସବୁ ଶୈତି ଜ୍ଞାନ ରହିଛି, ଏଇ ଜ୍ଞାନକୁ ଅନ୍ୟ ଯୁଗମାନଙ୍କରେ ଏସବୁ ଶାସ୍ତ୍ର ଯେଉଁ ରହିଛି ବେଦ, ଯୋଗୁଁ ଶ୍ରୁତି ବୋଲି କୁହାଯାଏ। ଶ୍ରୁତି କହିଲେ ଶୁଣିକିରି ମନେ ରଖୁଥିଲେ, ବେଦକୁ ଶୁଣିକିରି ମନେ ରଖୁଥିଲେ, ସେଥିପାଇଁ ତାଙ୍କର ନାମ ହେଉଛି ଗୋଟେ ଶ୍ରୁତି। ସେତେବେଳେ ବହି ନଥିଲା, ବହି ଲେଖା ହେଉନଥିଲା, କାରଣ ସମସ୍ତେ ମନେ ରଖୁଥିଲେ। ଆଜିକାଲି ମଧ୍ୟ ଦେଖୁଥିଲେ ରହିଛି ଯେଉଁ କମ୍ପ୍ୟୁଟର ଇତ୍ୟାଦି ରହିଛି, ସବୁ ଜିନିଷ ଷ୍ଟୋର ହୋଇଯାଉଛି, ତେଣୁ ହାତ ଲେଖା ହେଉ ନାହିଁ କିଛି, ସବୁ ଷ୍ଟୋର ହୋଇଯାଉଛି। ଆଗେ ଆମେ ଚିଠି ଲେଖୁଥିଲେ, ଏବେ ଚିଠି ହେଉନି, ଲେଖା ହେଉନି, ସବୁ ମେସେଜ୍ ଦିଆଯାଉଛି। ସେହିଭଳି ଭାବରେ ସତ୍ୟ ଯୁଗରେ ଲୋକମାନଙ୍କ ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ, ତେଣୁ ଲେଖାଲେଖିର ଆବଶ୍ୟକତା ନଥିଲା। ସତ୍ୟ, ତୃତୀୟ, ଦ୍ୱାପର, ଏ ତିନୋଟି ଯୁଗରେ ଲୋକମାନଙ୍କ ସ୍ମୃତି ଶକ୍ତି ସେହିଭଳି ଭାବେ ପ୍ରଖର ଥିଲା। କିନ୍ତୁ କଳି ଯୁଗରେ ଆମର ସ୍ମୃତି ଶକ୍ତି କମିଯାଉଛି। ତେଣୁ ଭଗବାନଙ୍କର ଜଣେ ଅବତାର ଆସିଲେ, ସେ ହେଉଛନ୍ତି ବ୍ୟାସଦେବ। ବ୍ୟାସଦେବ ଆସି ଏ ସମସ୍ତ ଶାସ୍ତ୍ରକୁ ରଚନା କଲେ, ଏ ସମସ୍ତ ଶାସ୍ତ୍ର ରଚନା କରି ରଚନା କଲା ପରେ ବେଦ, ଉପନିଷଦ, ପୁରାଣ, ମହାଭାରତ ଇତ୍ୟାଦି ଅନେକ ଶାସ୍ତ୍ର ରଚନା କଲେ। କିନ୍ତୁ ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ଗୋଟିଏ ଦିନ ବଦ୍ରିକା ଆଶ୍ରମ ତାଙ୍କର ରହିଛି, ଆପଣ ବଦ୍ରିନାଥ ଗଲେ ଦେଖିବେ ସେ ଆଶ୍ରମ ରହିଛି, ବଦ୍ରିକା ଆଶ୍ରମ। ବଦ୍ରିକା ଆଶ୍ରମରେ ସରସ୍ୱତୀ ନଦୀରେ ସ୍ନାନ କରି ସେ ଧ୍ୟାନ କରୁଛନ୍ତି, କ'ଣ ପାଇଁ ସେ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି? ତେଣୁ ତାଙ୍କର ଗୁରୁଦେବ ଆସିଲେ ନାରଦ ମୁନି। ସେ ନାରଦ ମୁନି ଆସି ତାଙ୍କୁ ତାଙ୍କର ଅସନ୍ତୋଷର କାରଣ ବତେଇଲେ, କହିଲେ ଦେଖ ବ୍ୟାସଦେବ, ତମେ ଯେଉଁ ସବୁ ଶାସ୍ତ୍ର ରଚନା କଲ, ବେଦ, ଉପନିଷଦ ଇତ୍ୟାଦି, ତା ଦେହରେ ଧର୍ମ, ଅର୍ଥ, କାମ ମୁଖ୍ୟ। ସାଧାରଣତଃ ଧର୍ମ କହିଲେ ଲୋକମାନେ ଭାବନ୍ତି ଚତୁର୍ବର୍ଗ, ଧର୍ମ, ଅର୍ଥ, କାମ ମୁଖ୍ୟ। ତେଣୁ ଏଇ ଧର୍ମ ଅର୍ଥ କାମ ମୁଖ୍ୟ ଯେଭଳି ଭାବରେ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ, ସେଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହୁଁ। ତେଣୁ ନାରଦମୁନି ତାଙ୍କ ନିଜର ଜୀବନର ଉଦାହରଣ ଦେଲେ। ସେ ଜଣେ ଦାସୀପୁତ୍ର ଥିଲେ, ନାରଦମୁନି ଦାସୀପୁତ୍ର ଥିଲାବେଳେ ଚାତୁର୍ମାସ ରହିଛି, ଚାତୁର୍ମାସରେ ତାଙ୍କର ମା ବିଧବା ମା ଥିଲେ, ସେ ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସେବା କରୁଥିଲେ। ସେ ତାଙ୍କର ଧନୀ ବ୍ୟକ୍ତିଙ୍କ ଘରେ ଏଇ ଚାତୁର୍ମାସ ସମୟରେ ବିଭିନ୍ନ ବ୍ରହ୍ମବାଦୀମାନେ ସବୁ ଯାଇଥିଲେ, ସେଠିକି ସାଧୁମାନେ ଯାଇଥିଲେ, ସେ ତାଙ୍କର ସେଇଠି ଘରେ ରହୁଥିଲେ, ତାଙ୍କର ଆଶ୍ରମରେ ରହୁଥିଲେ। ସେଠି ଏଇ ମା ତାଙ୍କର ସେବା କରୁଥିଲେ ତାଙ୍କୁ, ଏବଂ ସେତେବେଳେ ନାରଦ 5 ବର୍ଷର ଛୋଟ ବାଳକ ଥିଲେ, ଛୋଟ ପିଲା ଥିଲେ, ସେ ମଧ୍ୟ ତାଙ୍କ ମାଆଙ୍କ ସହିତ ଯାଇ ସେ ସାଧୁମାନଙ୍କର ସେବା କରୁଥିଲେ। ତେଣୁ ସାଧୁମାନଙ୍କୁ ସେବା କରି ତାଙ୍କୁ ପ୍ରସନ୍ନ କରିଥିଲେ, ତାଙ୍କୁ ବହୁତ ସନ୍ତୁଷ୍ଟ କରିଦେଇଥିଲେ, ଯେଉଁଥିପାଇଁ କି ସାଧୁମାନେ ତାଙ୍କୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ, ଓଂ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧିମହି ପ୍ରଦ୍ୟୁମ୍ନ ଅନିରୁଦ୍ଧାୟ ନମଃ ସଂକର୍ଷଣାୟ ଚ। ଏହି ମନ୍ତ୍ରକୁ ପାଠ କରି ସେମାନେ ଯେଉଁ 4 ମାସ ପରେ ଚାଲିଗଲେ, ତାଙ୍କ ମା ସର୍ପ ଦଂଶନରେ ମୃତ୍ୟୁବରଣ କଲେ। ସେତେବେଳେ ନାରଦ, ତାଙ୍କ ନାଁ ଅଲଗା ଥିଲା, ପରେ ସେ ନାରଦ ହେଲେ, 5 ବର୍ଷ ପିଲା। ଯେହେତୁ ବ୍ରହ୍ମଜ୍ଞାନ ପ୍ରାପ୍ତ ହୋଇଛନ୍ତି, ତେଣୁ ମାଆଙ୍କର ଚାଲିଗଲେ ମଧ୍ୟ ସେ ଏତେ ଆଉ ମନ ଦୁଃଖ କଲେ ନାହିଁ। ସେ ଯେଉଁ ତାଙ୍କର ସାଧୁମାନେ ଯେଉଁ ମନ୍ତ୍ର ପ୍ରଦାନ କରିଥିଲେ, ସେ ମନ୍ତ୍ରକୁ ବାହାନ କରି ସେ ଚାରିଆଡ଼େ ଭ୍ରମଣ କଲେ, ପରିବ୍ରାଜନ କଲେ, ଏବଂ ଅନ୍ତିମରେ ଗୋଟେ ନଦୀ ନିକଟରେ ଶାନ୍ତ ଅବସ୍ଥାରେ ଶାନ୍ତ ହୋଇକି ଯେତେବେଳେ ସେ ନଦୀରେ ସ୍ନାନ କରି ବସି ସେଇ ମନ୍ତ୍ରକୁ ସ୍ମରଣ କରୁଛନ୍ତି, ସେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ। ଏବଂ ଭଗବାନ ଦର୍ଶନ କଲା ସମୟରେ ତାଙ୍କର ଶରୀରରେ ବହୁତ ଶିହରଣ ଜାତ ହେଲା, ତାଙ୍କ ଚକ୍ଷୁରୁ ଲୋତକ ନିର୍ଗତ ହେଲା। ଭଗବାନ ଦର୍ଶନ କଲେ କେତେ ଆନନ୍ଦ ରହିଛି, ଆନନ୍ଦରେ ଅଧୀର ହୋଇଗଲେ ସିଏ, ତେଣୁ ଭଗବାନ ଅଦୃଶ୍ୟ ହୋଇଗଲେ। ତାପରେ ଯେତେବେଳେ ନାରଦମୁନି ପ୍ରକୃତିସ୍ଥ ହେଲେ, ଆଖି ପୋଛିଲେ, ଦେଖିଲେ କାହାକୁ ଦେଖୁନାହାନ୍ତି, ଭଗବାନଙ୍କୁ ଦେଖି ନପାରି ସେ ବ୍ୟାକୁଳ ହୋଇଗଲେ। ତେଣୁ ଆକାଶବାଣୀ ହେଲା, ଏ ଜନ୍ମରେ ତୁମେ ମୋତେ ଆଉ ଦେଖିପାରିବ ନାହିଁ, ପର ଜନ୍ମରେ ମୋତେ ଦେଖିବ। ତେଣୁ ସେ ଏହିଭଳି ଭାବରେ ଭଗବାନଙ୍କ ନାମ ଗୁଣ ରୂପ ଲୀଳା ଇତ୍ୟାଦି ବର୍ଣ୍ଣନା କରି ଶରୀର ତ୍ୟାଗ କଲା ପରେ, ପରଜନ୍ମରେ ସେ ବ୍ରହ୍ମାଙ୍କର ପୁତ୍ର ହେଇକି ଆସିଲେ ନାରଦ। ତେଣୁ ସେ ନାରଦ ବ୍ୟାସଦେବଙ୍କୁ ଏହିଭଳି ଭାବରେ ତାଙ୍କ ନିଜ ଜୀବନ କଥା କହୁଛନ୍ତି। ତେଣୁ ସେ କହିଲେ, ଏ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇନଥିବାରୁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହୁଁ। ତେଣୁ ବ୍ୟାସଦେବ ନାରଦ ମୁନି ଯେତେବେଳେ ଚାଲିଗଲେ, ସେତେବେଳେ ସେ ଭଗବାନଙ୍କୁ ଧ୍ୟାନ କଲେ ଭକ୍ତି ମାର୍ଗରେ, ଭକ୍ତି ଯୋଗେନ ମନସି, ଭକ୍ତି ଯୋଗରେ ଭଗବାନଙ୍କ ଧ୍ୟାନ କରି ଭଗବାନଙ୍କୁ ଦର୍ଶନ କଲେ। ତେଣୁ ଯେତେବେଳେ ଭଗବାନ ଦର୍ଶନ କଲେ, କିଭଳି ଦର୍ଶନ କଲେ ନା, ତାଙ୍କ ପଛପଟେ ମାୟାକୁ ଦର୍ଶନ କଲେ। ମାୟା କହିଲେ ଏଇ ତ୍ରିଗୁଣମୟୀ ମାୟା, ସତ୍ୱ ରଜ ତମ 3 ଗୁଣ ରହିଛି। ଏଇ ମାୟା ସମସ୍ତଙ୍କୁ ମୋହିତ କରି ରଖିଛି। ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍। ଆମେ ଯଦି ଭଗବାନଙ୍କର ଉନ୍ନତର ଶକ୍ତି, କିନ୍ତୁ ମାୟା ହେଉଛି ଭଗବାନଙ୍କର ନିଚତର ଶକ୍ତି, କିନ୍ତୁ ଆମେ ତାର ଅଧୀନରେ ରହିଯାଇଛେ, ଇଏ ହେଉଛି ଅନର୍ଥ। ତେଣୁ ବ୍ୟାସଦେବ ଜଣେ ସାଧୁ ବୈଦ୍ୟ, ଆମର ଭବରୋଗ ସେ ଜାଣିପାରିଲେ, ଭବରୋଗ ଆମେ କାହିଁକି ଭବରୋଗ ପ୍ରାପ୍ତ ହେଉଛେ, ଭବରୋଗ କାହିଁକି ଆମେ ଶିକାର ହୋଇଛେ। ତେଣୁ ଏଇ ଭବରୋଗକୁ ଦୂର କରିବା ପାଇଁ ଆମେ ଜାଣିନେ କେମିତି ଭବରୋଗ ଦୂର ହୋଇପାରିବ। ବହୁତ ଡାକ୍ତର ରହିଛନ୍ତି, ଆପଣଙ୍କ ହରିକୁମାର ମଧ୍ୟ ବହୁତ ଡାକ୍ତର ଥାଇପାରନ୍ତି, ସାରା ପୃଥିବୀରେ ବହୁତ ଡାକ୍ତର ରହିଛନ୍ତି, କିନ୍ତୁ କେହି ଏ ଭବରୋଗକୁ ଦୂର କରିପାରିବେ ନାହିଁ। କିନ୍ତୁ ବ୍ୟାସଦେବ ସେ ସାଧୁ, ସେ ମଧ୍ୟ ଜଣେ ବୈଦ୍ୟ, ସେ ମଧ୍ୟ ଜଣେ ଡାକ୍ତର, ସେ ଭବରୋଗର ଚିକିତ୍ସା କରିଛନ୍ତି, ଭବରୋଗର ଔଷଧ ଦେଇଛନ୍ତି। ତେଣୁ ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଯେ ଲୋକସ୍ୟା ଅଜାନ୍ତ ବିଦ୍ୱାନ ଚକ୍ରେ ସାତତ ସଂଗୀତା। ତେଣୁ ସେ ଭାଗବତ ରଚନା କଲେ, ଆମକୁ କହିଥିଲେ ଭାଗବତ ବିଷୟରେ କହିବା ପାଇଁ, ତେଣୁ ଆମେ ଭାଗବତ ବିଷୟରେ କିଛି ସଂକ୍ଷେପରେ ବର୍ଣ୍ଣନା କଲେ। ଏ ଭାଗବତ ରଚନା କଲେ ବ୍ୟାସଦେବ। ତେଣୁ ବ୍ୟାସଦେବ ବହୁତ ବିଦ୍ୱାନ ବ୍ୟକ୍ତି, ଭଗବାନଙ୍କ ଜଣେ ଅବତାର। ପ୍ରଥମ ସ୍କନ୍ଧ 3ୟ ଅଧ୍ୟାୟରେ ଆପଣ ଦେଖିବେ, 22 अवतार विषय वर्णना करछन्ति सेतर 17 अवतार होछन्ति व्यासदेव तेणु सी दर्शन कले लोक मैंने कहीं दुख कष्ट भोग कर भवरोग रही तेणु भवरोग दूर करने से सप्तद संहिता ये भागवत रचना कले ये भागवत शास्त्र यह जहाँ को केवल शुणापी आरंभ करवा मात्रे जस्यांग स्वयं आणायाम कृष्ण परम पुरुषे भक्ति उत्पत्ति पुंस शोक मोह भयापहा जहाँ को केवल शुणापी आरंभ करवा मात्रे ये भवरोग दूर हो भवरोग लक्षण हूँ शोक मोह भय शोक कहले आमर जो किसी जिनस वस्तु थी चलीगला से शोक करुचे मोह कहले वर्तमान पर मोह रही जमी अर्जुन मोह थी युद्ध करू नगवद गीता शुण सारापर भगवान कृपार मोह दूर है से भाव भविष्य पर भय रही शोक मोह भय तेणु ये भागवत शास्त्र यह केवल शुणापी आरंभ करवा मात्रे भवरोग दूर होणवार मुख्य फल आ उन्नत फल रही कृष्ण प्रेम से मत प्राप्त होते आपण मैने तेणु ये भागवतम रही भागवतम द्वादश स्कंद रही बारटी स्कंद ये भगवान श्री अंग प्रथम द्वितीय स्कंद ये भगवान दुईट पाद पद्म तृतीय स्कंद चतुर्थ स्कंद भगवान दुईट जंघ प्रदेश जगन प्रदेश पंचम स्कंद भगवान नाभि षष्ठ स्कंद भगवान बक्ष देश सप्तम स्कंद अष्टम स्कंद भगवान दुई भुजा दुई हाथ नवम स्कंद हूँ भगवान ग्रीवा बेक जाक कहते दशम स्कंद हूँ भगवान सुंदर मुख पद्म एकादश स्कंद हूँ भगवान मस्तक आम प्रभु कहते एकादश स्कंद कहवापाई ये भगवान मस्तक ए मुक्ति तत्व रही एवं द्वादश स्कंद हूँ भगवान मस्तक किरीटी व मुकुट यही प्रति स्कंदर आप पढ़े देखिए 18,000 श्लोक रही 18,000 श्लोक तेणु प्रति स्कंदर यही भगवान नाम कीर्तन महात्म्य रही प्रति स्कंदर नाम कीर्तन महात्म्य रही तेणु आम ये नाम कीर्तन यज्ञ आरंभ ये हूँ यज्ञ कलियुगरे अन्य कौन सी यज्ञ अनुमोदित नुह विभिन्न युगरे विभिन्न प्रकार यज्ञ रही अनुमोदित रही भगवद गीत भगवान कहते यज्ञानाम जप यज्ञस्मी यज्ञ मान भितर जप यज्ञ हूँ श्रेष्ठ यज्ञ तेणु सत्य युगरे भगवान ध्यान मध्यम यज्ञ ध्यान यज्ञ भगवान आराधना करते ध्याते विष्णु भगवान ध्यान करुले ये गोटे यज्ञ तृतीया जजत मखी तृतीया जुगरे भगवान रामचंद्र जो जुगरे आसते से जुगरे अग्नि घृत आहुति दवा ये हूँ यज्ञ यज्ञ मध्यम भगवान को से जानुले द्वापर परिचर्या द्वापर जुगरे जो भगवान कृष्ण आसते से जुगरे यज्ञ था भगवान आराधना परिचर्या मंदिर मार्जन इत्यादि मंदिर में भगवान विग्रह अर्चन ये होता से यज्ञ अनुमोदित यज्ञ थिला किंतु कलौ तद हरिकीर्तना कलियुगरे आम बर्तमान कलियुग रही कलियुगर यज्ञ हूँ भगवान नाम कीर्तन तेणु एकादश स्कंद आम से प्रभु कही एकादश स्कंद विषय कहवापी ये श्लोकटी आम कह एकादश स्कंद पंचम अध्याय 32 श्लोक श्लोकटी अच्छा नवजोगेन्द्र भगवान जन अवतार से ऋषभदेव तांकर 100 पुत्र थिले जहाँ श्रेष्ठ पुत्र का नाम होता भरत जहाँ नाम अनुसार आम देश नाम हो भारतवर्ष 9 पुत्र थे सब नवजोगेन्द्र कहुए से नवजोगेन्द्र राजा निमी को ये ज्ञान दे प्रश्न पचार जीवन में केमी आम सिद्धि प्राप्त हो पार से प्रश्न उत्तर में नवजोगेन्द्र एक कहते एकादश स्कंद पंचम अध्याय 32 श्लोक कृष्ण वर्ण तुषा कृष्ण सांग पांगास्त्र पार्षदम यज्ञ संकीर्तन प्राय जदंति ही सुमेधस कलियुगरे भगवान को केमी आराधना करम आम पर उदिष्ट ପଢ଼ିବି ଗୁଡ଼ା ମଧ୍ୟ କୃଷ୍ଣବର୍ଣ୍ଣ ଭଗବାନ ଆସିଥିଲେ, କଳିଯୁଗରେ ଭଗବାନ ଆସିଥିଲେ, କେମିତି ତାର ପ୍ରମାଣ ଏଇ ଶାସ୍ତ୍ର ପ୍ରମାଣ। କୃଷ୍ଣବର୍ଣ୍ଣ ସବୁବେଳେ ତାଙ୍କର ଜୀବାରୁ ଏଇ କୃଷ୍ଣ ଏଇ ଦୁଇଟି ବର୍ଣ୍ଣ ସବୁବେଳେ ଉଚ୍ଚାରିତ ହେଉଥିଲା। କୃଷ୍ଣ 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 ଏଇଭଳି ଭାବରେ ସବୁବେଳେ ତାଙ୍କର ଜୀବାରୁ ଭଗବାନଙ୍କର ନାମ ଉଚ୍ଚାରିତ ହେଉଥିଲା। ତୁଷା କୃଷ୍ଣ ଭଗବାନ ଯେଉଁ ଆସିଥିଲେ ତାର ପ୍ରମାଣ ହେଉଛି ତାଙ୍କର ସବୁ ଶରୀରର ରଙ୍ଗ ରହିଛି। ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗରେ ଆବିର୍ଭୂତ ହୁଅନ୍ତି, ତେଣୁ କଳିଯୁଗରେ ଯେଉଁ ଭଗବାନ ଆସନ୍ତି ସେ ହେଉଛି ଗୌର ରଙ୍ଗରେ, ଗୌରବର୍ଣ୍ଣରେ ଆସନ୍ତି। ଗୌରାଙ୍ଗ ମହାପ୍ରଭୁ ଯେତେବେଳେ ଭଗବାନ କୃଷ୍ଣ ଆସିଥିଲେ ଦ୍ୱାପର ଯୁଗରେ, ସେତେବେଳେ ଗର୍ଗାଚାର୍ଯ୍ୟ ତାଙ୍କର ନାମକରଣରେ ଏକଥା କହିଥିଲେ, ଆସନ୍ ବର୍ଣ୍ଣାସ୍ତବ୍ୟ ଗୁଣ ତନୁ ଯୁଗମ ତନୁ ଶୁକ୍ର ରକ୍ତ ସୁତା ପିତ ଇଦାନିମ କୃଷ୍ଣତା ଗତା। ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗରେ ଆସନ୍ତି। ଭଗବାନ ସତ୍ୟ ଯୁଗରେ ଶୁକ୍ଳ ବର୍ଣ୍ଣରେ ଆସିଥିଲେ, ତ୍ରେତା ଯୁଗରେ ରକ୍ତ ବର୍ଣ୍ଣରେ ଆସିଥିଲେ, ଦ୍ୱାପର ଯୁଗରେ କୃଷ୍ଣ ବର୍ଣ୍ଣରେ ଆସିଥିଲେ, ତେଣୁ କଳି ଯୁଗରେ ଭଗବାନ ଗୌରବର୍ଣ୍ଣରେ ଆସିବେ, ପୀତବର୍ଣ୍ଣ ବା ଗୌରବର୍ଣ୍ଣ। ତେଣୁ ସେଇ ଯେଉଁ ମହାପ୍ରଭୁ ଆସିଥିଲେ କଳି ଯୁଗରେ, ଏ କୃଷ୍ଣବର୍ଣ୍ଣ ତୁଷା କୃଷ୍ଣଙ୍କର ତୁଷା ବା ତାଙ୍କର ଶରୀର ରଙ୍ଗ ହେଉଛି ପୀତବର୍ଣ୍ଣ, ଏବଂ ସେ ଏକୁଟିଆ ଆସିନଥିଲେ, ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ତାଙ୍କର ଅଙ୍ଗ, ଭଗବାନଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ଭଗବାନ, ସ୍ୱୟଂ ଭଗବାନ ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ, ଏବଂ ଅସ୍ତ୍ର ଭଗବାନ ବିଭିନ୍ନ ଯୁଗରେ ଅସ୍ତ୍ର ଧାରଣ କରନ୍ତି। ବିନାଶାୟତ ଦୁଷ୍କୃତାମ, ଦୁଷ୍କୃତମାନଙ୍କୁ ବିନାଶ କରିବା ପାଇଁ ଭଗବାନ ଅସ୍ତ୍ର ଧାରଣ କରନ୍ତି, କିନ୍ତୁ କଳିଯୁଗରେ ଭଗବାନ କୌଣସି ଅସ୍ତ୍ର ଧାରଣ କରିନାହିଁ, ତାଙ୍କର ଅସ୍ତ୍ର ହେଉଛି ଭଗବାନଙ୍କ ନାମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହେଉଛି ଭଗବାନଙ୍କର ଅସ୍ତ୍ର। ଏଇ ନାମ ମାଧ୍ୟମରେ ସମସ୍ତ ଆମର ଯେଉଁ ଭିତରେ ଯେଉଁ ଅସୁର ପ୍ରବୃତ୍ତି ରହିଛି, ଏ ଅସୁର ପ୍ରବୃତ୍ତି ସବୁ ନଷ୍ଟ ହୋଇଯିବ। ତେଣୁ ଜଗିଂ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ, ଭଗବାନ ତାଙ୍କ ପାର୍ଷଦମାନଙ୍କ ସହିତ ଆସିଛନ୍ତି। ନାରଦ ମୁନି ଶ୍ରୀବାସ ଠାକୁର ହେଉଛନ୍ତି ନାରଦ ମୁନି, ଏଇଭଳି ଭାବରେ ଅନେକ ଭକ୍ତ ଆସିଛନ୍ତି, ତାଙ୍କ ସହିତ ଆସିଛନ୍ତି। ଏବଂ ସେ କଳିଯୁଗରେ କୃଷ୍ଣ ଜଗିଂ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରିଥିଲେ। କଳିଯୁଗର ଯୁଗଧର୍ମ ହେଉଛି ନାମ କୀର୍ତ୍ତନ, ଏଇ ନାମ କୀର୍ତ୍ତନ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଆରମ୍ଭ କରିଛନ୍ତି। ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ନାମ ଯଜ୍ଞରେ ଭଗବାନଙ୍କର ଆରାଧନା କରନ୍ତି। ତେଣୁ ଆମର ଆଜି ବର୍ତ୍ତମାନ ଅଧିବାସ ଆରମ୍ଭ ହେବ 9ଟାରେ, ଆସନ୍ତାକାଲି ଠାରୁ ଭଗବାନ ନାମ ଯଜ୍ଞ ହେବ। ଏଇ ନାମ ଯଜ୍ଞ ଇଏ ହେଉଛି କଳିଯୁଗର ଯୁଗଧର୍ମ। ପ୍ରତି ଯୁଗରେ ଗୋଟେ ଧର୍ମ ଯୁଗଧର୍ମ ରହିଛି, ଆମର ଜଣେ ଆଚାର୍ଯ୍ୟ କହନ୍ତି, ଯେଉଁମାନେ ଏ ଯୁଗରେ ଧ୍ୟାନ କରୁଛନ୍ତି ବା ଅଷ୍ଟାଙ୍ଗ ଯୋଗ କରୁଛନ୍ତି, ସେ ହେଉଛି ଯେମିତି ଆମର ମେଡ଼ିସିନ୍ ୟୁଜ୍ କରୁଛେ, ତା'ର ଗୋଟେ ରହିଛି ଏକ୍ସପାଇରି ଡେଟ୍ ରହିଛି, ଏକ୍ସପାଇରି ଡେଟ୍ ଚାଲିଗଲା ପରେ ସେ ଔଷଧ କାମ ଦିଏ ନାହିଁ। ସେହିଭଳି ଭାବରେ ଅନ୍ୟ ଯେଉଁ ଯୁଗର ଯେଉଁ ଯୁଗଧର୍ମ ଥିଲା ଧ୍ୟାନ ବା ଯୋଗ ଅଷ୍ଟାଙ୍ଗ ଯୋଗ ଇତ୍ୟାଦି, ଏ କଳିଯୁଗରେ ସେଇଟା କାମ ଦେବ ନାହିଁ। କଳିଯୁଗରେ ଏକମାତ୍ର ଯୁଗଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ। ତେଣୁ ଏଇ ଯେଉଁ ନାମ କୀର୍ତ୍ତନ, ଭଗବାନଙ୍କ କ'ଣ ନାମ କୀର୍ତ୍ତନ କରାଯିବ, ଭଗବାନ ଚୈତନ୍ୟ ମହାପ୍ରଭୁ ଏଇ ମହାମନ୍ତ୍ରକୁ ସେ ଯେଉଁ ପ୍ରଦାନ କରିଛନ୍ତି ସେ ନିଜେ ମନକୁ କହିନାହାନ୍ତି, ଶାସ୍ତ୍ରରୁ ଉଦ୍ଧାର କରି କହିଛନ୍ତି। ବିଭିନ୍ନ ଶାସ୍ତ୍ର ରହିଛି, ବିଶେଷ ଭାବରେ କଳିଯୁଗ ପାଇଁ ଯେଉଁ ରହିଛି କଳି ସନ୍ତରଣୀ ଉପନିଷଦ, ଏ ଉପନିଷଦ ଗୋଟେ ରହିଛି କଳିଯୁଗ ପାଇଁ, ଏ ଉପନିଷଦଟି ରେକମେଣ୍ଡେଡ୍ ବା ଅନୁମୋଦିତ ଉପନିଷଦ, ସେଇଥିରେ ଏଇ ମହାମନ୍ତ୍ରୀଟି ରହିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏ 16ଟି ନାମ ରହିଛନ୍ତି। ଇତି 16ଶକମ୍ ନାମ, ଏ 16ଟି ନାମ ରହିଛି। କଳି କର୍ମଶ ନାଶନ, କଳିଯୁଗର ଯେଉଁ ଆମେ କହିବା ଦ୍ୱାଦଶ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି, କଳିଯୁଗର କେତେ ଅସୁବିଧା ସବୁ ରହିଛି, ଏ ସମୁଦ୍ର ଭଳି ରହିଛି କଳିର ଦୋଷ। ତେଣୁ ଏଇ କଳିର ଦୋଷ ସବୁ ନଷ୍ଟ କରିଦେବ କେବଳ ଏଇ ଭଗବାନଙ୍କ ନାମ। इति षोडशकम नाम कलि कर्म सनातन नात्र परतर उपाय आठरु आउ उन्नतर उपाय किसी नाई सर्व वेदेषु दृश्यते समस्त वेद यदि आम अध्ययन करवा ताहले आठरु आउ उन्नतर उपाय किसी नाई भगवान नाम तेणु महाप्रभु आसीथिले 1486 मसीहा आसीथिले 24 वर्ष काल से नवदीप लीला करथिले आ गोटे 24 वर्ष आम ओडिशा प्रदेश से लीला करशेष भाव पूरी धाम से कर 24 वर्ष काल से रही थे 48 वर्ष काल लीला सरला महाप्रभु भविष्यवाणी देखते जो मैंने भारत भूमि जन्मग्रहण करज जीवन को धन्य कर भगवान नाम प्रचार करने से कहते भारत भूमि मनुष्य जन्म हल जा जन्म सार्थक करिकर परोपकार आम सब भारत भारत भूमि जन्मग्रहण करे आम पाई निर्देश महाप्रभु दे भगवान देखते आम निज जीवन को सार्थक कर खाली से रही हम ना आम अगर जीवन के सार्थक हम तरह उपकार हम से चेष्टा करवा किभली उपकार करवा जारे देख तारे कह कृष्ण उपदेश जहाँ को देखा ही भगवान कथा कह तेना जो कह प्रभु आमर तो ये योग्यता ना महाप्रभु कहते आम आम आज्ञा मुझे आज्ञा दौर तुम्हें गुरु होकर देश को तारण कर तेणु महाप्रभु आज्ञा आमर जो इस्कन जो रही इस्कन प्रतिष्ठा आचार्य भक्ति वेदांत स्वामी प्रभुपाद महाराज ये महाप्रभु धारा अनेक वैष्णव आने चेष्टा कर ये भगवान कथा को प्रचार करने महाप्रभु से भविष्यवाणी देते पृथ्वी से आचर्यत नगरादि ग्राम सर्वत्र प्रचार होबे मोर नाम सबुठार भगवान नाम प्रचार तो हम किंतु संभव हो पार ना कि आमर जे इस्कन प्रतिष्ठा आचार्य श्री प्रभुपाद महाराज जहाँ कहे 65 मसीह से जाते बयस होता 69 वर्ष 69 वर्ष से जाते आमेरिका को पाखे मात्र 40 टंका से समय 40 टंका थी से चिन्ह परिचय ना आज जो आम ये कथा कहे ये आम प्रकार संबंधी अच्छा बोली सब व्यवस्था करें न तो कही था कि आम करता कि चिन्ह परिचय ना कि ना एम अल्प किसी चिन्ह थे कि 1966 मसीह से इस्कन को स्थापन कले से बयस 70 वर्ष एवं 66 77 11 12 वर्ष भितर सारा पृथ्वी से 108 केन्द्र स्थापन करशार जो भुवनेश्वर रही आम केन्द्र रही देखिए सीआरपी से 108 मंदिर 108 टेम्पल एवं से खाली जे 108 केन्द्र स्थापन कर नुह अनेक बहिष् रचना कर समस्त जो गेत गीता भागवत चैतन चरितामृत इत्यादि तार भाष्य सब दे जहाँ को पढ़ी आज पृथ्वी से हजार हजार भक्त सब होती सारा पृथ्वी से तेणु प्रभुपाद से धारा आम आसुचे आमर कर्तव्य हूँ आम भगवान कथा प्रचार करुचे भगवान बाणी सब जो रही भागवत गीतार रही से बाणी को आम प्रचार करुचु तेनालीरु संस्थार योगदान करूँ आपण ग्राम श्री रामकृष्ण प्रभु सी रही संस्था को आव सी गत वर्ष य्राम सात दिन धरी कथा कही मत यर्ष कथा हबार कि बात्या जो कैनसल हो जाता है से कैनसल हबार आम कथा हो पारा ना हो पार ना तेणु जहाँ भी हो आपड़ी भाव में प्रभुपाद जो रही गीता भागवत सब रही खंड खंड बही पढ़ु पढ़ले जानवे तत्व सब रही बहुत तत्व मनुष्य जन्म उद्दिष्ट हो सब जानापी से तत्व को जानापी तेणु आम गोटे घंटा भितर कौन कह अनेक शास्त्र रही अनेक लक्ष लक्ष श्लोक रही तेणु ये भगवान नाम मध्यम आम ये सब कथ जापर आस्ते आस्ते तेणु आमर आनंद कथा आसंता काली अष्टप्रहरी आरंभ हम एठार आप नाम यज्ञ योगदान करूँ ए नाम रे जो रही नाम रो रही फल सब रही
ଆମର ଚୈତନ୍ୟ ମହାପ୍ରଭୁ କହିଛନ୍ତି ସେଇ ଗୋଟିଏ କଥା କହି ଆମ କଥାକୁ ବିଶ୍ରାମ ଦେବା। ଏଇ ଯେଉଁ ନାମ ଯଜ୍ଞ ଆପଣମାନେ ଯେଉଁ ଅଗ୍ନିରେ ଯେଉଁ ଘୃତ ଆହୁତି ଦେଉଛନ୍ତି, ଘିଅ ଆହୁତି ଦେଉଛନ୍ତି, ସେ ଗୋଟିଏ ଶିକ୍ଷା ବାହାରୁଛି। କିନ୍ତୁ ଏଇ ଯେଉଁ ନାମ ଯଜ୍ଞ ଆର ସାତଟି ଶିକ୍ଷା, ସପ୍ତ ଜୀବାବଳି କୁହାଯାଏ, ସାତଟି ଶିକ୍ଷା ରହିଛି। କ'ଣ କ'ଣ ଆମେ ଯେଉଁ ଭଗବାନ ନାମ ଯଜ୍ଞ କରିବା, ଆପଣମାନେ ଜାଣନ୍ତୁ ନାମର ଅର୍ଥ କ'ଣ ଏବଂ ନାମ ଯଜ୍ଞ କଲେ କ'ଣ ତାର ଫଳ ମିଳିବ, ଏ ନାମର ପ୍ରକୃତ ଅର୍ଥ କ'ଣ। ଆମର ପ୍ରଭୁପାଦ ମହାରାଜ ଇସ୍କନର ଯିଏ ଆଚାର୍ଯ୍ୟ ସେ କହିଛନ୍ତି ନାମର ଅର୍ଥ ହେଉଛି ହରେ। ହରେ କହିଲେ ଭଗବାନ ହରିଙ୍କର ଯିଏ ଶକ୍ତି ରାଧାରାଣୀ ହରା, ତାଙ୍କ ନାମ ହେଉଛି ହରା, ତାଙ୍କୁ ସମ୍ବୋଧନରେ ହରେ ବୋଲି କୁହାଯାଉଛି ହରେ। ଏବଂ କୃଷ୍ଣ ରାମ ହେଉଛି ଭଗବାନଙ୍କର ନାମ। ତେଣୁ ଆମେ ଯେଉଁ ମହାମନ୍ତ୍ର କୀର୍ତ୍ତନ କରୁଛେ ଆର ଅର୍ଥ ହେଉଛି ଆମେ ଭଗବାନଙ୍କୁ ରାଧାରାଣୀଙ୍କୁ ପ୍ରାର୍ଥନା କରୁଛେ, ଭଗବାନ ଶକ୍ତିକୁ ପ୍ରାର୍ଥନା କରୁଛେ, ସେ ଆମକୁ କୃପା କରି ଭଗବାନ ସେବାରେ ଆମକୁ ନିଯୁକ୍ତ କରନ୍ତୁ। ଏ ମହାମନ୍ତ୍ରର ସଂକ୍ଷେପରେ ଆର ଅର୍ଥ ହେଉଛି ଏଇଟା। ତେଣୁ ଯେତେବେଳେ ଜଣେ ମହାମନ୍ତ୍ର ଉଚ୍ଚାରଣ କରୁଛନ୍ତି ତାର କ'ଣ ଫଳ ହେଉଛି, ଚୈତନ୍ୟ ମହାପ୍ରଭୁ ସେ କଥା କହୁଛନ୍ତି। ଚୈତନ୍ୟ ଶିକ୍ଷା ଅଷ୍ଟକମ୍ ଗୋଟେ ଆଠଟି ଶ୍ଳୋକ ସେ ଦେଇଛନ୍ତି ମହାପ୍ରଭୁ। ତା ପ୍ରଥମ ଶ୍ଳୋକ, ପ୍ରଥମ ଶ୍ଳୋକଟି ହେଉଛି ଏଇଟା, ଚେତୋ ଦର୍ପଣ ମାର୍ଜନମ୍। ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ତାର ପ୍ରଥମ ଫଳ ହେଉଛି ଆମର ଚେତ ଦର୍ପଣ, ଚେତ ରୂପକ ଦର୍ପଣ ସଫା ହୋଇଯାଉଛି। ଯେମିତି ଦର୍ପଣରେ ଧୂଳି ଥିଲେ ଆମେ ପ୍ରତିବିମ୍ବକୁ ଦେଖିପାରିବା ନାହିଁ, ସେଇଭଳି ଭାବରେ ଆମ ହୃଦୟରେ ଏ ଭୌତିକ ଜଗତର ଯେଉଁ ଗୁଣର ପ୍ରଭାବରେ ଆମେ ଭଗବାନଙ୍କୁ ଦେଖିପାରୁନାହିଁ। ତେଣୁ ଭଗବାନ ନାମ ମାଧ୍ୟମରେ ପ୍ରଥମ ତାର ଫଳ ହେଉଛି ଆମର ଚେତ ଦର୍ପଣକୁ ପରିଷ୍କାର କରିଦେବ, ଆମେ ଦେଖି ଭଗବାନ ଦର୍ଶନ କରିବା, ଚେତ ଦର୍ପଣ ମାର୍ଜନ। ଦ୍ୱିତୀୟ ଫଳ ହେଉଛି ଭବ ମହାଦାବାଗ୍ନି ନିର୍ବାପଣ। ମହାଦାବାଗ୍ନି ଆମେ କହିଲେ ତ୍ରିତାପ ରହିଛି ଭୌତିକ ଜଗତରେ, ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, କିନ୍ତୁ ଯେଉଁମାନେ ଭଗବାନ ନାମ ନେବେ ସେଇ ମହାଦାବାଗ୍ନି, ମହାଦାବାଗ୍ନି କହିଲେ ଦାବାଗ୍ନିର ଅର୍ଥ ହେଉଛି ଜଙ୍ଗଲରେ ନିଆଁ ଲାଗିବାକୁ ଦାବାଗ୍ନି ବୋଲି କୁହାଯାଏ। ଜଙ୍ଗଲରେ ଯଦି ନିଆଁ ଲାଗେ ତାହେଲେ ନିଆଁ ନ ଲଗାଇବାକୁ ଚାହିଁଲେ ମଧ୍ୟ ସେ ନିଆଁ ଲାଗିଯାଏ, ମନକୁମନ ଲାଗିଯାଏ, ଏବଂ ତାକୁ ନିଆଁ ଲିଭାଇବା ପାଇଁ ଦମ୍ପଳ ଦ୍ୱାରା ନିଆଁ ଲିଭିବ ନାହିଁ। ଯଦି ବୃଷ୍ଟି ହେବ, ବର୍ଷା ହେବ, ତାହେଲେ ସେ ନିଆଁଟି ଲିଭିବ। ସେଇଭଳି ଭାବରେ ଆମେ ଯେଉଁ ତ୍ରିତାପରେ ଦଗ୍ଧୀଭୂତ ହେଉଛେ, ଏଇ ତ୍ରିତାପରେ ଦଗ୍ଧୀଭୂତ ହେବା ପାଇଁ, ଦଗ୍ଧୀଭୂତରୁ ମୁକ୍ତ ହେବା ପାଇଁ ଏ ଭଗବାନ ନାମ ଭବ ମହାଦେବା ନିର୍ବାପଣ ଶ୍ରେୟା କୈରବ ଚନ୍ଦ୍ରିକା ବିତରଣ। ଏ ଦ୍ୱିତୀୟ ଫଳ ହେଉଛି ସେଇଟା ମହାଦାବାଗ୍ନି ନିର୍ବାପଣ। ତୃତୀୟ ଫଳ ହେଉଛି ଶ୍ରେୟା କୈରବ ଚନ୍ଦ୍ରିକା ବିତରଣ। ଶ୍ରେୟ ମାନେ ଆମ ଜୀବନରେ ଶ୍ରେୟଟା କ'ଣ ଆମେ ଜାଣିବା, ଯେମିତି ଆପଣମାନେ ପଢ଼ିଥିବେ ଭଗବତ ଗୀତା, ଅର୍ଜୁନ ଭଗବାନ ପଚାରିଲେ ପ୍ରଥମେ ଏହି ପ୍ରଶ୍ନ, ପ୍ରଭୁ ମୋର କ'ଣ ଶ୍ରେୟ, ଯତ୍ ଶ୍ରେୟ ସା ନିଶ୍ଚିତ ଗୃହି ତନ୍ମେ, ମୋର ଜୀବନର କ'ଣ ଲକ୍ଷ୍ୟ, କ'ଣ ଶ୍ରେୟ ମୋତେ କୁହନ୍ତୁ। ତେଣୁ ଏଇ ଯେଉଁ ଭଗବାନଙ୍କ ନାମ ନେବା ଦ୍ୱାରା ଆମେ ଶ୍ରେୟଟା କ'ଣ ଜାଣିପାରିବା, ଆମ ଜୀବନର ଶ୍ରେୟ କ'ଣ, ଲକ୍ଷ୍ୟ କ'ଣ ଜାଣିପାରିବା। ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ, କୈରବ ଚନ୍ଦ୍ରିକା ବିତରଣ କହିଲେ ଆପଣ ଯେଉଁ ବର୍ତ୍ତମାନ ଗ୍ରୀଷ୍ମ ଦିନ ଆସିଛି, ଗ୍ରୀଷ୍ମ ଦିନରେ ଗ୍ରୀଷ୍ମ ଯେଉଁ ତାପରେ ଦ୍ରବୀଭୂତ ହେଉଛନ୍ତି, ରାତ୍ରିରେ ଯେଉଁ ଚନ୍ଦ୍ରର ଶୀତଳ କିରଣରେ କେତେ ଜଣେ ଆନନ୍ଦ ପ୍ରାପ୍ତ ହୁଏ, ସେହିଭଳି ଭାବରେ ଭବ ମହାଦାବାଗ୍ନିରେ ଦଗ୍ଧୀଭୂତ ହେଉଥିବା ବ୍ୟକ୍ତି ଯେତେବେଳେ ଭଗବାନ ନାମ ନେବେ ସେତେବେଳେ ସେହିଭଳି ଭାବରେ ଶୀତଳତା ପ୍ରାପ୍ତ ହେବେ। ଏବଂ ଚତୁର୍ଥ ଫଳ ହେଉଛି ବିଦ୍ୟାବଧୁ ଜୀବନ, ଜଣେ ବିଦ୍ୟା ପ୍ରାପ୍ତ ହେବ, ବିଦ୍ୟା ଭଗବତ ସମ୍ବନ୍ଧ ବିଦ୍ୟା ପ୍ରାପ୍ତ ହେବ। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେଉଁମାନେ ଭଗବାନଙ୍କୁ ଭଜନ କରନ୍ତି, ତେଷାମ ଏବାନୁକମ୍ପାର୍ଥମ୍ ଅହମ୍ ଅଜ୍ଞାନ ଜନ୍ତମ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦୀପେନ ଭାସ୍ୱତା। ଯଦି ଆମେ ଭଗବାନଙ୍କର ଭକ୍ତି କରୁଛେ ଆମ ହୃଦୟର ଅନ୍ଧକାରକୁ ଭଗବାନ ଦୂର କରିଦେବେ। ତେଣୁ ଭଗବତ ସମ୍ବନ୍ଧ ବିଦ୍ୟା ଆମେ ପ୍ରାପ୍ତ ହେବା, ଯେଉଁ ବିଦ୍ୟା ପ୍ରାପ୍ତ ହେଲେ ବଧୁ ଜୀବନ ନମ୍ର ଆମେ ହେଇଯିବା, ବିନମ୍ର ହେଇଯିବା। ସାଧାରଣତଃ ଯେଉଁମାନେ ବହୁତ ଉଚ୍ଚ ଶିକ୍ଷିତ, ବହୁତ ଜ୍ଞାନୀ, ବହୁତ ବିଦ୍ୱାନ ବ୍ୟକ୍ତି, ସେମାନେ ଗର୍ବ ଥାଏ, ବହୁତ ଗର୍ବ ଥାଏ, କିନ୍ତୁ ଇଏ ଯେଉଁ ଭଗବତ ବିଦ୍ୟା, ଏ ବିଦ୍ୟା ପ୍ରାପ୍ତ ହେଲେ ସେମାନେ ବିନୟୀ ହେଇଯିବେ। ବିଦ୍ୟା ବଧୁ ଯେମିତି ଜଣେ ନୂଆ ବୋହୂ ଆସୁଛି, ସେ ବହୁତ ନମ୍ର ହେଇକିରି ଆସୁଛି, ସେଭଳି ଭାବରେ ଏ ଭଗବାନ ନାମ ମାଧ୍ୟମରେ ଜଣେ ଯେଉଁ ଭଗବତ ବିଦ୍ୟା ପ୍ରାପ୍ତ ହେବ ସେ ବିନୟ ହୋଇଯିବ, ନମ୍ର ହୋଇଯିବ, ସେ ବିଦ୍ୟାଗତ ଜୀବନ। ଏବଂ ପଞ୍ଚମ ହେଉଛି ଆନନ୍ଦାମ ବୋଧି ବର୍ଦ୍ଧନମ। ଆମେ ସବୁବେଳେ ସମସ୍ତେ ଚାହୁଁଛୁ ଆନନ୍ଦରେ ରହିବା ପାଇଁ, କିନ୍ତୁ ଆମେ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ, କିନ୍ତୁ ଏଇ ନାମ ମାଧ୍ୟମରେ ଆମର ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯିବ। ଆଜି ଯେତିକି ଆନନ୍ଦ ପ୍ରାପ୍ତ ହେଉଛେ, କାଲି ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେବା, ତା'ଠୁ ତା ପର ଦିନ ଆହୁରି ଅଧିକ। ଏହିଭଳି ଭାବରେ ଆନନ୍ଦାମ ବୋଧି ବର୍ଦ୍ଧନ, ଅମ୍ବୋଧି ବା ସାଗର, ଆନନ୍ଦର ସାଗର ବଢ଼ି ବଢ଼ିକା ଯାଉଥିବ, ଏଭଳି ଆମେ ଏ ଅବସ୍ଥା ପ୍ରାପ୍ତ ହେବା। ଆନନ୍ଦାମ ବୋଧି ବର୍ଦ୍ଧନ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ, ପ୍ରତିପଦରେ ଭଗବାନ ନାମ ନେଉଛନ୍ତି ମାନେ ପ୍ରତିପଦରେ ପୂର୍ଣ୍ଣ ଅମୃତ ଆମେ ପ୍ରାପ୍ତ ହେଉଛେ, ଅମୃତ ଆସ୍ୱାଦନ କରୁଛେ। ଏ ଭଗବାନ କଥାକୁ ମଧ୍ୟ କଥା ଅମୃତ ବୋଲି କୁହାଯାଏ। ତେବେ କଥାମୃତ ତତ୍ତ୍ୱ ଜୀବନ ଗୋପୀମାନେ ରାସଲୀଳାରେ ଯେତେବେଳେ ଭଗବାନ ଅନ୍ତର୍ଧ୍ୟାନ ହୋଇଥିଲେ, ଦଶମ ସ୍କନ୍ଧ 31 ଅଧ୍ୟାୟରେ ଏ ଗୋପୀ ଗୀତ ରହିଛି, ସେମାନେ ଏଇ ଗୀତ ଗାନ କରିଛନ୍ତି। ତେବେ କଥାମୃତ, ଭଗବାନ କଥା ହେଉଛି ଅମୃତ, ତେଣୁ ଏ ଯେଉଁ ଦଗ୍ଧୀଭୂତ ଜୀବନରେ ଏ ଅମୃତ ସେମାନେ ପ୍ରାପ୍ତ ହେବେ। ପୂର୍ଣ୍ଣ ସର୍ବାତ୍ମ ଅମୃତ କ'ଣ ଶ୍ରେୟ କରିବ ଚନ୍ଦ୍ରିକା ବିତରଣ ବିଦ୍ୟା ବୋଧ ଜୀବନ ଆନନ୍ଦାମ ବୋଧି ବର୍ଦ୍ଧନ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ ସର୍ବାତ୍ମ ସ୍ନାପନ। ସର୍ବାତ୍ମ ସ୍ନାପନ କହିଲେ ପୂର୍ଣ୍ଣ ଭାବରେ ସେମାନେ ପୂର୍ଣ୍ଣ, ଆଉ କୌଣସି ତାଙ୍କର ଅଧିକ କିଛି ଚାହିଁବେ ନାହିଁ। ଭଗବାନଙ୍କର ନାମ ମାଧ୍ୟମରେ ସେ ପୂର୍ଣ୍ଣ ଶାନ୍ତି ଲାଭ କରିବେ, ପୂର୍ଣ୍ଣ ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହୋଇଯିବ, ସର୍ବାତ୍ମ ସ୍ନାପନ। ତେଣୁ ମହାପ୍ରଭୁ ଏ ଆଶୀର୍ବାଦ ଦେଇଛନ୍ତି, ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଯେମିତି ଭଗବତ ଗୀତାରେ ଆପଣ ଦେଖିବେ, ଅନ୍ତିମରେ ଅର୍ଜୁନ ସଂଜୟ କହିବେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ସେ ବିଜୟ ଭୂତି, ସବୁ ସେଠି ବିଜୟ ରହିବ। ସେହିଭଳି ଭାବରେ ମହାପ୍ରଭୁ ଏହି ସଂକୀର୍ତ୍ତନ ଆନ୍ଦୋଳନର ଯେଉଁ ପିତା, ସେ କହିଛନ୍ତି ଏ ବିଜୟ ଲାଭ କରିବ ସଂକୀର୍ତ୍ତନ, ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଏହିଭଳି ଭାବରେ 7 ଫଳ ରହିଛି। ଆସନ୍ତାକାଲିଠାରୁ ଆପଣମାନେ ଏ ନାମ ଯଜ୍ଞରେ ଯୋଗ ଦେବେ, ନିଜେ ଏଇଟାକୁ ଅନୁଭବ କରିବେ, ଆନନ୍ଦ ବୋଧି ବର୍ଦ୍ଧନ ହେବ। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି, କଥା ଟିକିଏ ଡିଷ୍ଟର୍ବାନ୍ସ ହେଇଛି। ଆଉ ଆମକୁ ଜଣେ ପଚାରିଲେ ଆପଣ ପଣ୍ଡିତ, ନା ଆମେ ପଣ୍ଡିତ ନା ଆମେ ମୂର୍ଖ, ଆମେ ଯାହା ଗୁରୁଙ୍କର ଠାରୁ ଶୁଣୁଛେ ଆମେ ସେଇ କଥା କହୁଛେ, ଆମ ନିଜ ମନ କଥା କିଛି କହୁନାହିଁ। ତେଣୁ ଏଇ ଯେଉଁ ଶାସ୍ତ୍ର ଗୁରୁ ଏମାନଙ୍କ ମାଧ୍ୟମରେ ଆମେ ଏଇ ଗୁରୁ ପରମ୍ପରାରେ ଆମର ଏଇ କଥା ସବୁଆଡ଼େ କଥା ଚାଲିଛି। ତେଣୁ ଆମକୁ ଆଜି ଆମର ବିଶେଷ ଭାବରେ ଆମର ସମୁଦି ଗୋବିନ୍ଦ ଆଚାର୍ଯ୍ୟ ମହାଶୟ ଆମକୁ ସୁଯୋଗ ଦେଇଥିଲେ ଏଇ ଭଗବାନ କଥା କହିବା ପାଇଁ, ସେଥିପାଇଁ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଆପଣ ଆରିକୁମାବାସୀମାନଙ୍କ ପାଖରେ ମଧ୍ୟ ମୋର କୃତଜ୍ଞତା ଜ୍ଞାପନ କରୁଛି। ଆପଣମାନେ କୃପା କରି ଆସି ଏଠି କଥା ଶୁଣିଲେ ଭଗବାନ କଥା। ଆମର ସମୁଦି ବହୁତ ଚିନ୍ତିତ ଥିଲେ, କାରଣ ସେ ଚାହୁଁଥିଲେ ଏଇ କଥାଟି ହେବା ପାଇଁ, ବହୁତ ବର୍ଷରୁ ଆଗରୁ ସେ ଚିନ୍ତା କରୁଥିଲେ କିନ୍ତୁ ହେଇପାରୁନଥିଲା। ଏ ବର୍ଷ ମଧ୍ୟ ଅସୁବିଧା ଥିଲା, ଆମର 7 ଧରି କଥା ଚାଲିଥାନ୍ତା, କିନ୍ତୁ ଏଇ ଯେଉଁ ଝଡ଼ ତୋଫାନ ପାଇଁ ସେଇଟା କ୍ୟାନସଲ୍ ହେଇଯାଇଥିଲା। ତେଣୁ ଆମେ କଥା କହିପାରିଲୁ, ତେଣୁ ଆପଣମାନଙ୍କ ପାଖରେ ମୋର କୃତଜ୍ଞତା ଜ୍ଞାପନ କରୁଛି। ଅନ୍ତିମରେ ଆମର କଥାକୁ ବିଶ୍ରାମ ଦେବା ସମୟ ହେଇଯାଇଛି, ତଥାପି କାହାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛନ୍ତି, ଆମେ କିଛି ଚେଷ୍ଟା କରିବା କିଛି ପ୍ରଶ୍ନର ଉତ୍ତର ଦେଇପାରିବା, ନହେଲେ ଆମ କଥାକୁ ବିଶ୍ରାମ ଦେବା। ପାଞ୍ଚ ମିନିଟ୍ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା। ମୁଁ କହିଲି ପରା 7 ଗୁଣ ଭଗବାନ ନାମ ଯେଉଁ କରୁଛେ ତାର 7 ଫଳ ରହିଛି କହିଲି ନା, ସେତୁ ଦର୍ପଣ ମାର୍ଜନ ଭବ ମହାଦେବାଗ୍ନି ସବୁ ଯେଉଁ କହିଲି, ଭଗବାନ ନାମ ନେଲେ ଏଇଟା ସବୁ 7 ଭଗବାନ ନାମର ଫଳ ଯଦି କହିବା ଶେଷ ହେବ ନାହିଁ। ଭଗବାନ ଯେଉଁଭଳି ଭାବରେ ଅନନ୍ତ ଗୁଣ ରହିଛି, ଭଗବାନ ନାମ ମଧ୍ୟ ସେଇଭଳି ଭାବରେ ଅନନ୍ତ ଗୁଣ ରହିଛି। ଭଗବାନ କାଳେ ସବୁ ସବୁ ଐଶ୍ୱର୍ଯ୍ୟ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେ ଭଗବାନ, ସବୁକି ଜଣେ ପ୍ରାପ୍ତ ହୋଇପାରିବ। ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି, ଅକାମ କାହାର କୌଣସି କାମନା ନଥାଉ, ଭଗବାନ ନାମ ନେଲେ ସେ ଆନନ୍ଦ ପ୍ରାପ୍ତ ହେବେ। ଯାହାର ଯେକୌଣସି କାମନା ଥାଉ, ଯିଏ ଯାହା ଚାହୁଁଛନ୍ତି ପାଇବା ପାଇଁ, ସର୍ବକାମ ବା ଯେଉଁମାନେ ମୁକ୍ତ ହେବା ପାଇଁ ଚାହୁଁଛନ୍ତି ଭୌତିକ ଜଗତରୁ, ଯିଏ ଯେଉଁ ଯେଉଁ ସ୍ତରରେ ଥାଆନ୍ତୁ ନା କାହିଁକି, ଭଗବାନ ନାମର ଆଶ୍ରୟ ନେଲେ ତାଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ତେଣୁ ଭଗବାନଙ୍କ ନାମର ଯେଉଁ ମହାତ୍ମା ଯଦି କୁହାଯିବ, ଆମେ କହିଲେ ପ୍ରତି ସ୍କନ୍ଧରେ ଭଗବାନ ନାମର ମହାତ୍ମା ରହିଛି। ତେଣୁ ଭାଗବତଙ୍କ ଅନ୍ତିମରେ ଏଇ ନାମ ସଂକୀର୍ତ୍ତନ କରି ଭାଗବତଙ୍କୁ ବିଶ୍ରାମ ଦିଆଯାଇଛି। ଏଇ ଅନ୍ତିମ ଶ୍ଳୋକ, ଭାଗବତଙ୍କ ଅନ୍ତିମ ଶ୍ଳୋକ ହେଉଛି ଏଇଟା, ନାମ ସଂକୀର୍ତ୍ତନ ଦେଶ ସର୍ବ ପାପ ପ୍ରଣାଶନ ପ୍ରଣାମ ଦୁଃଖ ସମନସ୍ତଂ ନମାମି ହରିଂ ପରମ। ଯାହାଙ୍କର ନାମ ସଂକୀର୍ତ୍ତନ ମାଧ୍ୟମରେ, ନାମ ସଂକୀର୍ତ୍ତନ ଦେଶ ସର୍ବ ପାପ ପ୍ରଣାଶନ, ସମସ୍ତ ପାପ ନଷ୍ଟ ହୋଇଯିବ, ସର୍ବ ପାପ ପ୍ରଣାଶନ। ଏବଂ ଭଗବାନଙ୍କୁ କେବଳ ପ୍ରଣାମ କରିବା ମାତ୍ରେ, ଭଗବାନ ନାମକୁ ପ୍ରଣାମ କରିବା ମାତ୍ରେ।